वासुदेवाय ॐ नमो भगवते वासुदेवाय ॐ नमो भगवते वासुदेवाय श्रीमद्भागवतम दशम स्कंद 61 अध्याय श्लोक संख्या 29 शतं सहस्रम अयुतम शतं सहस्रम अयुतम रामस्तत्राददेपणम् रामस्तत्राददेपणम् तं तु रुक्मि अजयत् तत्र कालिङ्गः प्रासद्बलम् दन्तान् सन्दर्शयन् नामृश्य तद्धडायुध शतं सहस्रम् अयुतम् रामस्तत्राददेपणम् तं तु रुक्मि अजयत् तत्र कालिङ्गः प्रासद्बलम् दन्तान् सन्दर्शयन् उच्चैः नामृश्य तद्धडायुध शतं सहस्रम् अयुतम् रामस्तत्राददेपणम् तं तु रुक्मि अजयत् तत्र कालिङ्गः प्रासद्बलम् दन्तान् सन्दर्शयन्नुच्चैः नामृश्य तद्धडायुध शतं सहस्रम् अयुतम् रामस्तत्राददेपणम् तं तु रुक्मि अजयत् तत्र कालिङ्गः प्रासद्बलम् उच्चैः दन्तान् सन्दर्शयन् उच्चैः सहस्रन् उच्चैः नामृश तद्धडायुध शतं सहस्रम् अयुतम् रामस्तत्राददेपणम् तं तु रुक्मि अजयत् तत्र कालिङ्गः प्रासद्बलम् दन्तान् सन्दर्शयन्नुच्चैः नामृश तद्धडायुध शतं सहस्रम् अयुतम् रामस्तत्राददेपणम् तं तु रुक्मि अजयत् तत्र कालिङ्गः प्रासद्बलम् दन्तान् सन्दर्शयन्नुच्चैः नामृश तद्धडायुध शतं सहस्रम् अयुतम् रामस्तत्राददेपणम् तं तो रुक्मे अजयतत्र कलिङ्गः प्रासद्बलम् दन्तान् सन्दर्शयन्मुच्यै नामृषतधरायुध रुकौन श्री क्रीडरे श्री बलराम प्रथम 100 तत्पर 1000 एवं तत्पर 10000 मुद्रापण स्वीकार कले। प्रथम पर्याय रुक्मी विजय लाभ करिवारु कलिंग राजा बलराम काड़कु तार समस्त दंत प्रदर्शन करी उच्च स्वर हसीबाक लगला। श्री बलराम ता सहय कर पारे ना। हरे कृष्ण प्रस्त भक्त सजन बृंद मातृवृंद आप मान गाँव में भागवत कथा को स्वागत जना कथा अच्छा कौटी ना भोजकट भोजकटर राजप्रसाद यही भाव बहुत उत्सव संपादन हो सारी अनिरुद्ध बहुत कर रचना को एवं से समय से विदाय नवा कथा किंतु ये विभिन्न राजा मैंने आसते विशेष भाव दाक्षिणात्य सब विभिन्न राजा मैंने आसते से सब हो कौन ना से सब अभक्त जमी रुक्मी भगवान भक्त नथिले से भाव तेणु से सब जानी रुक्मी किभ भाव अपमानित होते भगवान कृष्ण से विशेष भाव कलिंगर राजा आम ओडिशा दशर राजा कलिंगर राजा से बड़ा अभक्त थे तेणु सी रुक्मी को उस्कैले तुम कृष्ण को जीति पारे से जान ले कृष्ण तर बहुत ज्ञान रही जानी किंतु बलराम करते ये जो द्वित क्रीड़ा एत नाईत ज्ञान नाई हर दे पार जदि द्वित क्रीड़ा विशेष किसी ज्ञान नहीं किंतु सी द्वित क्रीड़ा प्रति आसक्ति रही तेणु तक आम आह्वान कले सी खेल राजी हे आम हरवा यही भाव मन चिंता करी तेणु रुक्मी आह्वान जनइले बलराम को हाँ बलराम को जो जनइले बलराम से द्यूत क्रीड़ा कले भगवद गीतार भगवान कहते द्यूतं छलयताम अस्मि छलनाकारी भितर मुझे द्यूत क्रीड़ा सबकि भगवान ठार् आसुच्छी एमती किसी ना जो भगवान ठार् आसुना सबकि भगवान ठार् आसुच्छी तेणु ये द्यूत जदि अधर्म कि यही भगवान ठार् आसी भगवान सामना हूँ धर्म एवं भगवान पचपट हूँ अधर्म भागवत वर्णना कर विभिन्न शास्त्र वर्णना कर भगवान पाखे सबकि समावेश रही सबकि भगवान ठार् आसुच्ची एमती किसी ना बिना भगवान ठार् आसुची तेणु भागवत आरंभ कई जो कौन जो रही जो द्वितीय स्कंद नवम अध्याय जो भागवत ज्ञान दो चारोटी श्लोक चतुश्लोकी भागवत ताधरे गोटे श्लोक अच्छा रीतेर्थं यत् प्रतीयत न प्रतीयत चात्मनि तद् विद्यात्मन मायं यथा भासो यथा तम जोटी आम देखा रुतिर्थं यत् प्रतीयत भगवान छड़ा आ सब चिंता करुचे ये भगवान नहाँ बोली से माया रुतिर्थं यत् प्रतीयत न प्रतीयत चात्मनि से बुझीपर ना तद् विद्यात्मन मायं यथा भासो यथा तम सेटा को जानवा ये हूँ माया जो भाई भाव आलोक एवं छाई ये सब रही से भाव सबकि भगवान ठार आसु ये रुक्मी कर्त रही क्रोध रही भगवान बलराम तद्रूप जाणी कर भगवान बलराम को जदि कि कौन सी उपाय जदि तुमको हरईदे सी भावे जय है जो माने प्रतिद्वंदी रही प्रतिद्वंदी चिंता करेंगे केमी छड़े बड़े कौशले हरइबे यहाँ रोज प्रतिद्वंदी मानकर मनर भाव हूँ ये भाव केमी हरइबे आमर जो आजिकल जो खेल हो फुटबल खेल भलीबल क्रिकेट इत्यादि विभिन्न प्रकार खेल होकर उद्देश्य हूँ केमी कौन करे कि हर जितवा या ताको ऊपर निर्भर करूना जड़े हारूँ जड़े जितुच्छे से खिलाड़ी जी आज हारी जा पर दिन सी जीति जाऊ भगवान को इच्छा कौट से हारे कौट जितबे सब भगवान इच्छा रोचे କାରଣ ଆମେ ଶୁଣିଛେ ନା ଭଗବତ ଗୀତା ଅଷ୍ଟାଦଶ ଅଧ୍ୟାୟରେ ଭଗବାନ କହିଛନ୍ତି କର୍ମର ପାଞ୍ଚଟି କାରଣ ରହିଛି, ଅଧିଷ୍ଠାନଂ ତଥା କର୍ତ୍ତା କରଣଂ ଚ ପୃଥକ୍ ବିଧମ୍ ବିବିଧାଶ୍ଚ ପୃଥକ୍ ଚେଷ୍ଟା ଦୈବଂ ଚୈବାତ୍ର ପଞ୍ଚମମ୍। ଯେଉଁ ସ୍ଥାନରେ କାର୍ଯ୍ୟ କରାଯାଉଛି ତା'ର ମଧ୍ୟ ଫଳ ରହିଛି, ତା'ର କ'ଣ ପ୍ରଭାବ ରହିଛି ସ୍ଥାନ। ଆମେ ଭଗବାନଙ୍କର ମନ୍ଦିରରେ ଭଗବାନଙ୍କର ନିକେତନ, ଏଇଟା ତ ନିକେତନ ବୋଲି କୁହାଯାଉଛି, ମନ ନିକେତନ ତୁ ନିର୍ଗୁଣ ଭବେଦ। ଏ ଭଗବାନଙ୍କର ମନ୍ଦିର ହେଉଛି ଭଗବାନଙ୍କ ଗୃହ ନିକେତନ, ଏବଂ ଏ ସ୍ଥାନରେ ବହୁତ ମହାତ୍ମ୍ୟ ରହିଛି। ବିଭିନ୍ନ ସ୍ଥାନ ଯେଉଁ ଦେଖିବା, ଅନ୍ୟ ଯେଉଁ ବିଭିନ୍ନ ସ୍ଥାନ ରହିଛି ଆଉ ଭଗବାନ ମନ୍ଦିର ଭିତରେ ତଫାତ୍ କ'ଣ ନା, ବିଭିନ୍ନ ସ୍ଥାନ ଯେଉଁ ରହିଛି ଗୁଣର ପ୍ରଭାବ ତା ଉପରେ ରହିଛି। ମନସ୍ତୁ ସାତ୍ୱିକ ବାସ ଏକାଦଶ ସ୍କନ୍ଧ ପଚିଶ ଅଧ୍ୟାୟରେ ଏଇଟା ଭଗବାନ କହୁଛନ୍ତି ଉଦ୍ଧବଙ୍କୁ, ବଣ ଯେଉଁ ରହୁଛି ସେଇଟା ସାତ୍ୱିକ ବା ସାତ୍ୱିକ ଗୁଣର ସତ୍ୱଗୁଣର ପ୍ରାଧାନ୍ୟ ରହିଛି। ତେଣୁ ମୁନି ଋଷିମାନେ ଆଜି ଆଗରୁ ସବୁ ବଣକୁ ଯାଉଥିଲେ ଭଗବାନଙ୍କୁ ପ୍ରାପ୍ତ ହେବା ପାଇଁ, ଭଗବାନଙ୍କୁ ଧ୍ୟାନ କରିବା ପାଇଁ ବଣକୁ ଯାଉଥିଲେ। ଭଗବତ ଗୀତା ଷଷ୍ଠ ଅଧ୍ୟାୟରେ ମଧ୍ୟ ଭଗବାନ ଯେତେବେଳେ ଧ୍ୟାନ ବିଷୟରେ କହୁଛନ୍ତି ସେତେବେଳେ ସେ କଥା ସେ କହୁଛନ୍ତି, ଶୁଚୌ ଦେଶେ ପ୍ରତିଷ୍ଠାପ୍ୟ ସ୍ଥିରମାସନ ମହାତ୍ମନ ନାତୁ ଚିତଂ ନାତୁ ନିଚଂ ଚଳୁ ଜିନ କୁଶୋତ୍ତରମ୍। ଗୋଟେ ପବିତ୍ର ସ୍ଥାନକୁ ଯିବାକୁ ପଡ଼ିବ ଧ୍ୟାନ କରିବା ପାଇଁ, ଗୋଟେ ପବିତ୍ର ସ୍ଥାନକୁ ଯିବାକୁ ପଡ଼ିବ। ଭଗବତ ଗୀତା ଷଷ୍ଠ ଅଧ୍ୟାୟରେ ଭଗବାନ କହିଛନ୍ତି ସେଇଟା। ତେଣୁ ଲୋକମାନେ ବିଶେଷ ଭାବରେ ମୁନି ଋଷିମାନେ ଭଗବାନଙ୍କ ଆରାଧନା ପାଇଁ ବଣ ଜଙ୍ଗଲକୁ ଯାଉଥିଲେ, ସେଠି ଭଗବାନଙ୍କ ଆରାଧନା କରୁଥିଲେ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ, ଭଗବାନଙ୍କ ଆରାଧନା କରୁଥିଲେ। ଏ ସ୍ଥାନର ପ୍ରଭାବ ରହିଛି, କେଉଁଠି ରଜଗୁଣ ସତ୍ୱଗୁଣର ପ୍ରଭାବ ରହିଛି, ବନସ୍ତୁ ସାତ୍ୱିକ ବାସ ଗ୍ରାମ ରଜସ ଉଚ୍ଚତେ, ଗ୍ରାମରେ ରଜଗୁଣର ପ୍ରାଧାନ୍ୟ ରହିଛି। କିନ୍ତୁ ଦ୍ୟୁତ ସଦନମ ତମ ଗୁଣ, ଦ୍ୱିତ ସଦନ ଯେଉଁ ଦ୍ୱିତ କ୍ରୀଡ଼ା ହେଉଛି ସେ ତମ ଗୁଣର ସ୍ଥାନ ରହିଛି, ଏଠି ଦ୍ୱିତ କ୍ରୀଡ଼ା ଚାଲିଛି। କିନ୍ତୁ ମନ ନିକେତନ ତୁ ନିର୍ଗୁଣ ଭାବେ, କିନ୍ତୁ ଭଗବାନଙ୍କର ନିକେତନ ଇଏ ହେଉଛି ଭଗବାନଙ୍କର ମନ୍ଦିର, ଭଗବାନଙ୍କ ଆଳୟ, ଭଗବାନଙ୍କ ଦେବାଳୟ ବା ଭଗବାନଙ୍କର ପ୍ରାଙ୍ଗଣ ବା ଭଗବାନଙ୍କର ମନ୍ଦିର, ଭଗବାନଙ୍କ ଗୃହ, ଇଏ ମୋ ନିକେତନ, ଇଏ ହେଉଛି ନିର୍ଗୁଣ, ଏଥିରେ କୌଣସି ଗୁଣ ପ୍ରଭାବ ନାହିଁ। ଯେଉଁଠି ଭଗବାନ ଅଛନ୍ତି ସେଠି ମାୟା ରହିପାରିବେ ନାହିଁ। କୃଷ୍ଣ ସୂର୍ଯ୍ୟ ସମ ମାୟା ହେ ଅନ୍ଧକାର, ଯାହା କୃଷ୍ଣ ତାହା ନାହିଁ ମାୟାର ଅଧିକାର, ଚେତନ ଚରିତ୍ରାମୃତ ବର୍ଣ୍ଣନା କରାଯାଇଛି, ମାୟା ରହିପାରିବେ ନାହିଁ। ତେଣୁ ଏ ପାଞ୍ଚଟି କାରଣ ରହିଛି, ଗୋଟେ ହେଉଛି ସ୍ଥାନ ଏବଂ କର୍ତ୍ତା ଯିଏ କାର୍ଯ୍ୟ କରୁଛନ୍ତି, ଅଧିଷ୍ଠାନ ତଥା କର୍ତ୍ତା କରଣଂଚ ପୃଥକ୍ବିଧମ୍ ବିବିଧ ଯେଉଁ କରଣ ବା ଉପକରଣ ଯେଉଁ ଯାହାଦ୍ୱାରା କାର୍ଯ୍ୟ କରାଯାଉଛି ଇନ୍ଷ୍ଟ୍ରୁମେଣ୍ଟ, ଇଏ ମଧ୍ୟ ଗୋଟେ ଆର ପ୍ରଭାବ ରହିଛି। ଇଏ ଯଦି ସାଉଣ୍ଡ ସିଷ୍ଟମ୍ ଯଦି ବହୁତ ସୁନ୍ଦର ଥାଆନ୍ତା, ବହୁତ ସୁନ୍ଦର ଶବ୍ଦ ଆସିଥାନ୍ତା, ଏ ସାଉଣ୍ଡଟା ଘଡ଼ ଘଡ଼ ସାଉଣ୍ଡ ହେଉଛି, ଏ ଭଲ ଆସୁନାହିଁ। ତେଣୁ ଏହିଭଳି ଭାବରେ ବିଭିନ୍ନ ସବୁ କରଣର ମଧ୍ୟ ପ୍ରଭାବ ରହିଛି। ଅଧିଷ୍ଠାନ ତଥା କର୍ତ୍ତା କରଣଂଚ ପୃଥକ୍ ବିଧମ୍ ବିବିଧାଶ୍ଚ ପୃଥକ୍ ଚେଷ୍ଟା, କାହାର କେଉଁଭଳି ଭାବରେ ଚେଷ୍ଟା ରହିଛି, କିଏ ପ୍ରାଣପଣ ଚେଷ୍ଟା କରୁଛି, ଜିତିବା ପାଇଁ ପ୍ରାଣପଣ ଚେଷ୍ଟା କରୁଛନ୍ତି, ଏବଂ ବିବିଧାଶ ପୃଥକ୍ ଦୈବଂ ଚାଇବାତ୍ର ପଞ୍ଚମମ୍। ପଞ୍ଚମ କାରଣ ହେଉଛି ଦୈବ, ଭଗବାନ, ଭଗବାନ ଯାହା ଯେତେବେଳେ ନିର୍ଣ୍ଣୟ କରିବେ ସେଇଟା ହେବ। ସେଇଥିପାଇଁ ଭଗବତ ଗୀତା ଦ୍ୱିତୀୟ ଅଧ୍ୟାୟରେ ଭଗବାନ କହିଲେ, କର୍ମଣି ବା ଅଧିକାର ଅସ୍ତି ମା ଫଳେଷୁ କଦାଚନ, ଆମର ଫଳ କର୍ମ କରିବାର ଅଧିକାର ରହିଛି, ଫଳ ଉପରେ ଅଧିକାର ନାହିଁ, ଫଳ ଭଗବାନ ବ୍ୟବସ୍ଥା କରିବେ। କେଉଁ କର୍ମର ଫଳ କେଉଁ କେଉଁ ସମୟରେ କେତେବେଳେ କିଭଳି ଭାବରେ ମିଳିବ ସେଇଟା ଆମେ କହିପାରିବା ନାହିଁ। ସେଥିପାଇଁ ଭାଗବତମ ଅଷ୍ଟମ ସ୍କନ୍ଦ ନବମ ଅଧ୍ୟାୟରେ ଏ ଶ୍ଳୋକଟି ଅଛନ୍ତି, ସମୁଦ୍ର ମନ୍ଥନ ଯେଉଁ ହେଉଥିଲା ସମୁଦ୍ର ମନ୍ଥନର ଶିକ୍ଷା ହେଉଛି ଏଇଟା। ସମୁଦ୍ର ମନ୍ଥନରେ ଇଏ ହେଉଛି ଷଷ୍ଠ ମନୁ ଚାକ୍ଷୁଷ ମନୁଙ୍କ ସମୟରେ ଏ ଲୀଳାଟି ହେଇଥିଲା, ଦେବତାମାନେ ଅସୁରମାନେ ମିଶିକରି କ୍ଷୀର ସମୁଦ୍ର ମନ୍ଥନ କରୁଥିଲେ। କ୍ଷୀର ସମୁଦ୍ର ମନ୍ଥନର ଶିକ୍ଷା ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜ କହୁଛନ୍ତି ଯେ, ଏବଂ ସୁରାସୁରଗଣ ସମଦେଶ କାଳ, ସେଠି ଆମେ ଦେଖିବା ସମୁଦ୍ର ମନ୍ଥନ ଲୀଳାରେ ସୁର ବା ଦେବତାମାନେ ଏବଂ ଅସୁରମାନେ ଏକା ସବୁ ରହିଛି, ସମଦେଶ କାଳ ଗୋଟିଏ ସ୍ଥାନ ସମାନ ରହିଛି, ସମଦେଶ କାଳ ସମୟ ମଧ୍ୟ ସମାନ ରହିଛି, ହେତୁ ଅର୍ଥ କର୍ମ ମତେ ବି ଫଳ ବିକଳ୍ପା, ଏବଂ ଗୋଟିଏ ସମାନ ଉଦ୍ଦେଶ୍ୟରେ ସବୁ କାର୍ଯ୍ୟ କରୁଛନ୍ତି। ଏବଂ ସବୁ ଯେଉଁ ଆବଶ୍ୟକତା ରହିଛି ସମୁଦ୍ର ମନ୍ଥନ ପାଇଁ ସେସବୁ ମଧ୍ୟ ସମାନ ରହିଛି, କର୍ମ ମଧ୍ୟ ସମାନ ରହିଛି, ମତି ମଧ୍ୟ ସମାନ ରହିଛି, କିନ୍ତୁ ଫଳ ବିକଳ୍ପ, ଫଳ ଅଲଗା ହୋଇଗଲା, ସବୁ ଠିକ୍ ଅଛି। କାରଣ ଦୈବଂ ଚାହିଁବ ହାତରେ ପଞ୍ଚମମ୍, ପଞ୍ଚମ ଯେଉଁ ତତ୍ତ୍ୱ ରହିଛି ସେଇଟା ଦୈବ, ଭଗବାନ ଯାହା ଚାହିଁବେ ସେଇଟା କରିବେ। ତେଣୁ ଏ ଶ୍ଳୋକରେ କୁହାଯାଇଛି, ଅଷ୍ଟମ ଶ୍ଳୋକ ନବମ ଅଧ୍ୟାୟ ଅଠେଇଶ ଶ୍ଳୋକରେ, ତତ୍ରାମୃତଂ ସୁରଗଣା ଫଳମଞ୍ଜ ସାବୁ। ଏ ଯେଉଁ ରହିଛନ୍ତି ସମୁଦ୍ର ମନ୍ଥନରେ ଦେବତାମାନେ ଏବଂ ଅସୁରମାନେ, ଯଦିଓ ସମାନ ପରିମାଣରେ କାର୍ଯ୍ୟ କରିଥିଲେ, କିନ୍ତୁ ଦେବତାମାନେ ଅମୃତ ପ୍ରାପ୍ତ ହେଲେ, ଅଞ୍ଜସାପି ବହୁତ ସହଜରେ ପ୍ରାପ୍ତ ହେଲେ। କିନ୍ତୁ ଯତ୍ ପାଦ ପଙ୍କଜ ରଜ ଶ୍ରୟଣାନ ଦୈତ୍ୟା, ଯେଉଁ ଭଗବାନଙ୍କ ପାଦ ପଦ୍ମରେ ଶରଣ ନେଇନଥିବାରୁ ଦୈତ୍ୟମାନେ ବା ଅସୁରମାନେ ସେଥିରୁ ବଞ୍ଚିତ ହେଲେ। ସେହିପରି ଭାଗବତ ଦ୍ୱାଦଶ ସ୍କନ୍ଧ ତେର ଅଧ୍ୟାୟ ପ୍ରଥମ ଶ୍ଳୋକରେ ଯେଉଁ ରହିଛନ୍ତି, ଜଙ୍ଗ ବ୍ରହ୍ମା ବରୁଣେନ୍ଦ୍ର ରୁତମ ରୁଦ୍ରମ ଋତ ସ୍ତୁନନ୍ତି ଦିବ୍ୟସ୍ତବେ, ଏ ଶ୍ଳୋକଟି ରହିଛି। ସେ ଶ୍ଳୋକର ଭାଷ୍ୟରେ ଆଚାର୍ଯ୍ୟମାନେ କହନ୍ତି, ଇଏ ଯେଉଁ ଇଏ ମଧ୍ୟ ଗୋଟେ ମନ୍ଥନ ହେଉଛି, ଇଏ ଯେଉଁ ଭାଗବତମ ଯେଉଁ ଆସିଛନ୍ତି, ଇଏ ଭାଗବତମ କ'ଣ, ଇଏ ଗୋଟେ ମନ୍ଥନ ହେଇଛି। ଚାରି ବେଦ ଦଧି ଭାଗ ବତନବନିତ, ଚାରି ବେଦ ଦଧି ଭତନବନିତ, ମଥିଲେ ନ ସୁକେ ଖାଇ ଲେନ ପରୀକ୍ଷିତ, ମଥିଲେ ନ ସୁକେ ଖାଇ ଲେନ ପରୀକ୍ଷିତ। ଚାରି ବେଦ ବେଦକୁ ଦଧି ସହିତ ତୁଳନା କରାଯାଇଛି ଏବଂ ଏଇଟାକୁ ମନ୍ଥନ କରୁଛନ୍ତି। କିଏ କ'ଣ ମନ୍ଥନ ମନ୍ଥିଲେ ନା ଶୁକ, ଶୁକଦେବ ମନ୍ଥନ କରିକିରି ପରୀକ୍ଷିତ ମହାରାଜଙ୍କୁ ଏ ଲହୁଣୀ ଦେଲେ, ଏ ଭାଗବତ ରୂପକ ଲହୁଣୀ ପ୍ରଦାନ କଲେ। ସେ ଶ୍ଳୋକର ଭାଷ୍ୟରେ କୁହାଯାଉଛି, ଯେଉଁଭଳି ଭାବରେ ଜେନେଇବ ସମୁଦ୍ର ମଥିତମ୍ ତେନେଇବ ଭଗବତା ମୋହିନ ରୂପେଣ ଅସୁରାନ୍ ବଞ୍ଚେଇଥିବା ସମୁଦ୍ର ମନ୍ଥନ ଉତ୍ତମ ଅମୃତଂ ସ୍ୱଭକ୍ତେଭ୍ୟ ଦେବେଭ୍ୟ ଯଥା ଦତ୍ତଂ। ଯେଉଁଭଳି ଭାବରେ ସମୁଦ୍ର ମନ୍ଥନରୁ ଯେଉଁ ଅମୃତ ବାହାରିଥିଲା, ଭଗବାନ ନିଜେ ମୋହିନୀ ରୂପରେ ଆସିକିରି ଅସୁରମାନଙ୍କୁ ବଞ୍ଚନା କରିକିରି ଦେବତାମାନଙ୍କୁ ପ୍ରଦାନ କଲେ। ସେହିଭଳି ଭାବରେ ତଥେଇବ, ସେହିଭଳି ଭାବରେ ବେଦ ସମୁଦ୍ର ମଥୁନତ୍ୟଂ, ଏ ବେଦ ରୂପକ ସମୁଦ୍ରକୁ ମନ୍ଥନ କରାଯାଇଛି। ମଥୁନତ୍ୟଂ ଭକ୍ତିଆ ଭକ୍ତି ଅମୃତମିଦମ୍, ଏ ଭକ୍ତି ରୂପକ ଅମୃତ ଏଇଟା ହେଉଛି ଭାଗବତ। ସେ ଭାଗବତ ରୂପେଣ ଅବକ୍ତହାନ ଅସୁରହାନ ବଞ୍ଚେଇଥିବା, ଯେଉଁମାନେ ଏ ଭାଗବତ ଶ୍ରବଣ କଲେ ନାହିଁ ସେଥିରୁ ସେମାନେ ବଞ୍ଚିତ ହେଲେ, ସେମାନେ ଅଭକ୍ତ ବା ଅସୁର। ଏବଂ ଯୁଷ୍ମାଭ୍ୟଂ ଦଦାତୁ ଇତି ଭକ୍ତମାନଙ୍କ ପ୍ରତି ଆଶୀର୍ବାଦ, ସୁତ ଗୋସ୍ୱାମୀ ଭକ୍ତମାନଙ୍କ ପ୍ରତି ଆଶୀର୍ବାଦ ପ୍ରଦାନ କରୁଛନ୍ତି, ଯୁଷ୍ମାଭ୍ୟଂ ଦଦାତୁ, ତେଣୁ ଏଇଟା ଭକ୍ତମାନେ ଏଇଟା ପ୍ରାପ୍ତ ହୁଅନ୍ତୁ, ଏଇଭଳି ଭାବରେ ଆଶୀର୍ବାଦ ଦେଇଛନ୍ତି ସୁତ ଗୋସ୍ୱାମୀ ଭକ୍ତମାନଙ୍କୁ। ତେଣୁ ଏଇଭଳି ଭାବରେ ଆମର କହିବାର ଉଦ୍ଦେଶ୍ୟ ଥିଲା, ଦୈବଂ ଚାହିଁବା ହାତରେ ପଞ୍ଚମମ୍, ଭଗବାନ ଇଚ୍ଛାରେ ହେଉଛି। ସେଇଥିପାଇଁ ଭଗବତ ଗୀତାରେ ଭଗବାନ କହିଲେ କ'ଣ କ'ଣ, ଗହନା କର୍ମଣ ଗତି କିଂ କର୍ମ କିଂ ଅକର୍ମ ଇତି କବୟପି ଅତ୍ର ମୋହିତା, ଗହନା କର୍ମଣ ଗତି, ଆଉ ଗୋଟେ ଶ୍ଳୋକରେ ଅଛି ସେଇଟା, ଏ କର୍ମ ଗୋଟେ କଲେ କାହିଁକି ତା'ର ଫଳ କିଭଳି ଭାବରେ ମିଳିଲା ଆମେ କହିପାରିବାନି, ଗହନା ଏ ବହୁତ ଗଭୀର, ଭଗବାନ ଇଚ୍ଛାରେ, ଭଗବାନଙ୍କର ଆଡ଼ଜଷ୍ଟମେଣ୍ଟ ଏଭଳି ଭାବେ ରହିଛି ଯେ ଯେଉଁଭଳି ଭାବରେ କାର୍ଯ୍ୟ କରିବ ତା'ର ଏକ୍ଜାକ୍ଟ ଫଳ ଭଗବାନ ନ ଦେଇପାରନ୍ତି, ତାହା ସାଙ୍ଗେ ସାଙ୍ଗେ ନ ଦେଇପାରନ୍ତି, ପରେ ଦେଇପାରନ୍ତି, କେତେବେଳେ କ'ଣ, ଯେମିତି ଆମର କୁହାଯାଇଛି ଏ ଯେଉଁ ଗାନ୍ଧାରୀ, ଗାନ୍ଧାରୀଙ୍କ ବିଷୟରେ କୁହାଯାଇଛି, ଗାନ୍ଧାରୀ ପ୍ରଶ୍ନ ପଚାରିଥିଲେ ଭଗବାନଙ୍କୁ, ପ୍ରଭୁ ମୋହର ସେ ସତୀ ନାରୀ ଥିଲେ, କୁହାଯାଏ ସତୀ ନାରୀ ପୂର୍ବ ଜନ୍ମ ସାତ ଜନ୍ମର କଥା ସେ ମନେ ରଖିପାରନ୍ତି, ତେଣୁ ସେ କହିଲେ ମୁଁ କୌଣସି ପାପ କରିନି ପୂର୍ବ ସାତ ଜନ୍ମ ଧରିକିରି, ତାହେଲେ ମୋର ସାମ୍ନାରେ କାହିଁକି ମୋ ପୁତ୍ରମାନେ ମୃତ୍ୟୁବରଣ କଲେ, କାରଣ କ'ଣ, ଭଗବାନ ତାର ଉତ୍ତର ଦେଇଛନ୍ତି, ମହାଭାରତରେ ସେଟା ରହିଛି, ଭଗବାନ ତାକୁ କହିଦେଲେ ଦେଖ ଶହେ ଜନ୍ମ ତଳର କଥା ମନେ ପକାଅ, ଶହେ ଜନ୍ମ ତଳର କଥା, ଶହେ ଜନ୍ମ ତଳେ ସେ ଜଣେ ରାଜକୁମାରୀ ଥିଲେ, ଏବଂ ସେ ଯେତେବେଳେ ସ୍ନାନ କରିବା ପାଇଁ ଯାଇଥିଲେ ସେ ତାଙ୍କର ରାଜ ଉଦ୍ୟାନରେ ପୁଷ୍କରିଣୀରେ ସେଇଠି ଗୋଟେ କଇଁଚ ଅଣ୍ଡା ଦେଇଥିଲା, ସେଇ ଅଣ୍ଡାକୁ ସେ ଦଳି ଦେଇଥିଲେ, ଶହେ ଶହେଟା ଛୁଆ ଥିଲା ତା'ର କଇଁଚର, ତେଣୁ ସିଏ ଅଭିଶାପ ଦେଇଥିଲା ମୋ ସାମ୍ନାରେ ଯେମିତି ତୋ ତୁମେ ମୋର ପୁତ୍ରମାନ ମୋର ସନ୍ତାନମାନଙ୍କୁ ହତ୍ୟା କଲ, ସେଇଭଳି ଭାବରେ ତୁମ ସାମ୍ନାରେ ତୁମର ପୁତ୍ରମାନେ ହତ୍ୟା ହେବେ, ମୃତ୍ୟୁବରଣ କରିବେ। ଦେଖନ୍ତୁ ଶହେ ଜନ୍ମ ତଳର କଥା, ଭଗବାନ ଏଭଳି ଆଡ଼ଜଷ୍ଟମେଣ୍ଟ କରନ୍ତି। ଆମେ କେତେ ପ୍ରକାର ଚିନ୍ତା କରିବା, ଆମର ଲିମିଟେଡ୍ ନଲେଜ୍ ରହିଛି, ଆମେ ଏଇଟା କଲେ ଏଇଟା ପାଇବା ଏଇଭଳି ଭାବରେ ଚିନ୍ତା କରି ଆଶା କରି କର୍ମ କରୁଛେ, ଆମେ ଭବିଷ୍ୟତ କଥା ଚିନ୍ତା କରିପାରିବା ନାହିଁ। କିନ୍ତୁ ଭଗବାନ ଖାଲି ଜଣଙ୍କର ନୁହଁ, କୋଟି କୋଟି ଜୀବ, ଆମେ ଚିନ୍ତା କରିପାରିବାନି କେତେ ଜୀବ ଅଛନ୍ତି, କେତେ ଭୌତିକ ବ୍ରହ୍ମାଣ୍ଡ ରହିଛି ତାହାର ହିସାବ କରିପାରିବା ନାହିଁ, ଏବଂ ସେ ବ୍ରହ୍ମାଣ୍ଡମାନଙ୍କର କେତେ ଜୀବ ଅଛନ୍ତି ତାକୁ ମଧ୍ୟ ହିସାବ କରିପାରିବା ନାହିଁ, ସେ ଜୀବମାନଙ୍କର କେତେ ଜନ୍ମ ଯେ ଚାଲିଗଲାଣି ସେଇଟା ମଧ୍ୟ ହିସାବ କରିପାରିବା ନାହିଁ, ଏବଂ କେତେ ଜନ୍ମ ଯେ ଆସିବ ଆହୁରି ସେଇଟା ମଧ୍ୟ ଆମେ ଚିନ୍ତା କରିପାରିବା ନାହିଁ, ଆମ ଚିନ୍ତାର ବାହାରେ। କିନ୍ତୁ ଭଗବାନ ସବୁ ତାକୁ ତିଆରି କରିଦେଇଛି, ବ୍ୟବସ୍ଥା କରିଦେଇଛନ୍ତି, କେଉଁଠି ଜଣେ ହାରିବ, କେଉଁଠି ଜଣେ ଜିତିବ, କେଉଁଠି କ'ଣ କରିବ, ସେଇଟା ସବୁ କରନ୍ତି। ଯେଉଁମାନେ ସାଧାରଣତଃ ଜିତନ୍ତି ସେମାନେ ନିଜକୁ ଶ୍ରେୟ ଦିଅନ୍ତି, ମୁଁ ଜିତିଲି ଏଇଟା, ମୁଁ ଏଭଳି ଭାବରେ କରିଥିଲି, ଏଭଳି ଭାବରେ କରିଥିଲି, ସେଭଳି ଭାବରେ କରିଥିଲି, ସେ ମୁଁ ଜିତିଲି, ଏଭଳି ଭାବରେ ନିଜକୁ ଶ୍ରେୟ ଦିଅନ୍ତି। ବା କେତେଜଣ ମଧ୍ୟ ଯେଉଁମାନେ ଭଗବାନ ଭକ୍ତ ସେମାନେ ଭଗବାନଙ୍କୁ ଶ୍ରେୟ ଦିଅନ୍ତି। ତେଣୁ ସାଧାରଣତଃ ଲୋକମାନେ ଭଗବାନ ଭଗବାନ କ'ଣ ଜାଣନ୍ତି ନାହିଁ, ଭଗବାନ କିଏ, ଆମେ କଲୁ ଆଉ କିଏ ପାଇବ। ଯେତେବେଳେ ଫଳ ମିଳେ, ଭଲ ଫଳ ମିଳେ, ସେତେବେଳେ ନିଜେ ସେମାନେ ନିଅନ୍ତି ସେଇଟାକୁ ଶ୍ରେୟଟାକୁ, ଆଉ ଯେତେବେଳେ କିଛି ଖରାପ ଫଳ ମିଳିଲା ସେତେବେଳେ ଭଗବାନଙ୍କୁ ନିନ୍ଦା କରିବେ ସେମାନେ, ସାଧାରଣତଃ ଏଇଭଳି ଭାବେ ଲୋକମାନଙ୍କର ନେଚର। କିନ୍ତୁ ଭଗବାନ ସବୁ ବ୍ୟବସ୍ଥା କରୁଛନ୍ତି, କୋଟି କୋଟି ଜନ୍ମ ତଳର କଥା, କୋଟି କୋଟି ଜନ୍ମ ପରେ କ'ଣ ହେବ, ଭଗବାନଙ୍କର ଏଭଳି ଜ୍ଞାନ, ଏଭଳି ବୁଦ୍ଧି ରହିଛି ଭଗବାନଙ୍କର, ଆମେ ଚିନ୍ତା ଆମ ଚିନ୍ତାର ବାହାରେ, ଭଗବାନ ସେଇଭଳି ଭାବରେ। ତେଣୁ ଯାହା ହଉ, ଇଏ ଯେଉଁ ଚିନ୍ତା କରୁଥିଲେ ବଳରାମ, ଇଏ ଜାଣିନାହାନ୍ତି ଯୁଦ୍ଧ, ଏ ଯେଉଁ ଯୁଦ୍ଧ କ୍ରୀଡ଼ା, ଏ ଭଲ ଭାବରେ ତାଙ୍କ ଜ୍ଞାନ ନାହିଁ, ତାଙ୍କୁ ବର୍ତ୍ତମାନ ଆମେ ହରାଇ ଦେବା। ଏହି ଚିନ୍ତାରେ ସବୁ ସେ ଯେଉଁ ଯୁଦ୍ଧ କ୍ରୀଡ଼ା ଚାଲିଛି, ସେ ଯେଉଁ ରୁକ୍ମିଙ୍କର ରାଜପ୍ରସାଦରେ ବିବାହ ସରିଯାଇଛି, ଗୋଟେ ହଲ୍ରେ ଖେଳ ହେଉଛି, ରୁକ୍ମିଙ୍କର ସବୁ ବନ୍ଧୁମାନେ ସବୁ ସେଇଠି ଅଛନ୍ତି, ବିଶେଷ ଭାବରେ ଦାକ୍ଷିଣାତ୍ୟର ରାଜାମାନେ, ତା ଦେହରୁ କଳିଙ୍ଗ ରାଜା ଜଣେ ଥିଲେ, କଳିଙ୍ଗ ରାଜା ମୁଖ୍ୟ ଥିଲେ, ଅନ୍ୟ ରାଜାମାନଙ୍କ ବିଷୟରେ ବର୍ଣ୍ଣନା କରାଯାଇ ନାହିଁ, କିନ୍ତୁ କଳିଙ୍ଗ ରାଜା ବିଷୟରେ ବର୍ଣ୍ଣନା କରାଯାଇଛି। ତେଣୁ ସେମାନେ ସବୁ ସେଇଠି ରହିଛନ୍ତି, ସେମାନେ ଚାହୁଁଛନ୍ତି କଳେ ବେଳେ କୌଶଳ ତାଙ୍କୁ ବଳରାମଙ୍କୁ ପରାଜୟ କରାଇବା, କଳା ବେଳେ କୌଶଳ। ତେଣୁ ଏଇଭଳି ଭାବରେ ଚାଲିଛି, ବଳରାମ ଖେଳୁଛନ୍ତି ଦ୍ୟୁତ କ୍ରୀଡ଼ା ଖେଳୁଛନ୍ତି, ଭଗବାନ ସିଏ ତାଙ୍କର ସବୁ କିଛି କ୍ରୀଡ଼ା, ଏ ଭୌତିକ ଜଗତରେ ଯାହା ସବୁ ହେଉଛି ଭଗବାନଙ୍କ କ୍ରୀଡ଼ା ସବୁ। କେତେ କ'ଣ କେତେ ପରିବାରର ବ୍ୟକ୍ତିମାନେ ସବୁ ମିଶୁଛନ୍ତି, କେତେବେଳେ ବିଚ୍ଛେଦ ହୋଇଯାଉଛନ୍ତି, ଭଗବାନ ପରେ ଏ ଖେଳା। କିନ୍ତୁ ଯେଉଁମାନେ ଜୀବମାନେ ଏଥିରେ ଆବିଭୂତ ହୋଇଯାଉଛନ୍ତି, ସେମାନେ ଏଭଳି କ'ଣ, ସେମାନେ ଏଭଳି କ'ଣ ଯାହାକୁ କୁହାଯାଏ, କ'ଣ ଯାହାକୁ କୁହାଯାଏ, ଉଦାସୀନ ହୋଇପାରିବେ ନାହିଁ, ସେମାନେ ବହୁତ ଆସକ୍ତ ହୋଇକି ରହୁଛନ୍ତି। କିନ୍ତୁ ଭଗବାନ ଯେଉଁ କାର୍ଯ୍ୟ କରୁଛନ୍ତି ଉଦାସୀନ ଭାବରେ, ଲକ୍ଷ ଲକ୍ଷ କୋଟି କୋଟି ଜୀବମାନଙ୍କର କ'ଣ ଫ୍ୟାମିଲି ବ୍ୟବସ୍ଥା କରୁଛନ୍ତି, ପରିବାର ବ୍ୟବସ୍ଥା କରୁଛନ୍ତି, ପୁଣି ତାକୁ ଇଏ କରିଦେଉଛନ୍ତି, ଭାଙ୍ଗି ଦେଉଛନ୍ତି। ଯେମିତି ଛୋଟ ପିଲା ବାଲିଘର ଖେଳେ, ବାଲିଘର ଖେଳିବେ, ତା'ପରେ ବହୁତ ପ୍ରକାର ଇଏ କରିବେ, ତା'ପରେ ଭାଙ୍ଗି ଦେଇ ପଡ଼ିଯିବେ ବାଲିଘର। ଭଗବାନଙ୍କ ସେଇଭଳି ଭାବରେ କ୍ରୀଡ଼ା, କ୍ରୀଡ଼ାମୟ ଜଗତ ଭଗବାନଙ୍କର, ତେଣୁ ଭଗବାନଙ୍କ ସବୁକିଛି କ୍ରୀଡ଼ା, ତା ଦେହରେ ଦ୍ରୁତ କ୍ରୀଡ଼ା ଗୋଟେ ହେଲା, କ'ଣ ବଡ଼ କଥା। ତେଣୁ ଯାହା ବି ହଉ, ଇଏ ଯେଉଁ ଦ୍ରୁତ କ୍ରୀଡ଼ାର ନିୟମ ହେଉଛି କ'ଣ ନା, ଯିଏ ପ୍ରଥମେ ଯେମିତି ଫାଷ୍ଟ ହେଡ୍ ଟେଲ୍ ଯେଉଁ ରହିଛି କ୍ରିକେଟରେ ବା ଅନ୍ୟ ଖେଳରେ ଯେଉଁ ବାଜେ ଟସ୍ ପଡ଼େ, ସେଇଭଳି ଭାବରେ ଏଇଠି ହେଇକିରି ଇଏ କ'ଣ, ରୁକ୍ମିଣୀ ପ୍ରଥମେ ଚଲେଇଲେ, ଏ ଯେଉଁ ରହିଛନ୍ତି ସେଇଟାକୁ କ'ଣ କହନ୍ତି, ଦ୍ରୁତରେ ପଶା କାଠି ପକେଇଲେ, ପଶା କାଠି ପକେଇଲେ, ଏଇଭଳି ଭାବରେ ଯିଏ ଖେଳିବ ପ୍ରଥମେ ଖେଳିବ, ସେ ତିନିଥର ଖେଳିବ, ହାରୁ ବା ଜିତୁ ସେ ତିନିଥର ଖେଳିବ, ତିନିଥର ଖେଳି ସାରିଲା ପରେ ଆର ପାଟି ଖେଳିବେ ବା ସେ ଯେଉଁ ପୋଷାକ ପକେଇବେ ବା ସେ ଯେଉଁ କାଠିକି ପକେଇବେ। ତେଣୁ ରୁକ୍ମିଣୀ ଆ ପୂର୍ବରୁ ତିନିଥର ଜିତିଥିଲା, ରୁକ୍ମିଣୀ ଜିତିଥିଲା, ପୋଷାକ ଯେଉଁ ପକେଇଥିଲା ସେ ଜିତିଥିଲା ଖେଳ, ସେ ଏକ୍ସପର୍ଟ ଦ୍ୱିତୀୟ କ୍ରୀଡ଼ାରେ ଏକ୍ସପର୍ଟ, ସେ ଖେଳି ଜିତିଥିଲା, ତେଣୁ କିଛି ଅସୁବିଧା ନାହିଁ। କିନ୍ତୁ ବର୍ତ୍ତମାନ ଭଗବାନ ବଳରାମଙ୍କ ପାଖରେ ଆସିଗଲା, ବର୍ତ୍ତମାନ ବଳରାମ ପକେଇବେ, ପଶା କାଠିକି ପକେଇବେ ଭଗବାନ, ଭଗବାନ ସେ ଯାହା ଚାହିଁବେ ତାହା କରିପାରିବେ। କିନ୍ତୁ ଇଏ ଗୋଟେ ଲୀଳା ଚାଲିଛି ଭଗବାନଙ୍କର। ତେଣୁ ଏଇଠି ସବୁ କୁହାଯାଉଛି ଶତଂ ସହସ୍ରମ ଅୟୁତମ, ତିନି ଥର ଯେଉଁ ରହିଛି ଶତମ ସହସ୍ରମ ଅୟୁତମ, ପ୍ରଥମେ ଶହେ ସ୍ୱର୍ଣ୍ଣ ମୁଦ୍ରା ରହିଲା, ବାଜି ପଳେଇଲା ଶହେ ଶହେ ସ୍ୱର୍ଣ୍ଣ ମୁଦ୍ରା, ଶହେ ସ୍ୱର୍ଣ୍ଣ ମୁଦ୍ରା ବଳରାମ ବାଜି ପକେଇଲେ ଶହେ ସ୍ୱର୍ଣ୍ଣ ମୁଦ୍ରା, ଗୋଟିକି ଟିକେ ଅଧିକରୁ ଅଧିକ ହେଉଛି ସ୍ୱର୍ଣ୍ଣ ମୁଦ୍ରା, ଶହେ ସ୍ୱର୍ଣ୍ଣ ମୁଦ୍ରା ପ୍ରଥମେ ବାଜି ପକେଇଲେ ବଳରାମ ଭଗବାନ ସିଏ। କିନ୍ତୁ ଏଇଠି ଆଚାର୍ଯ୍ୟମାନେ କହନ୍ତି ସେଠି ବଳରାମଙ୍କ ପକ୍ଷରୁ ଆମର ଏପଟେ ଯାଦବମାନେ କେହି ନଥିଲେ, କିନ୍ତୁ ତାଙ୍କର ସବୁ ସବୁ ଅଭକ୍ତମାନେ ସବୁ ରହିଯାଇଥିଲେ, ମିଶିକି ରହିଥିଲେ ସବୁ। ବଳରାମ ହାରିଲେ ମଧ୍ୟ ତାକୁ କହିବେ, ସେ ଜିତିଲେ ମଧ୍ୟ କହିବେ ହାରିଛନ୍ତି ବୋଲି, ଏଇଭଳି ଭାବରେ ଡିସାଇଡ଼ କରିଥିଲେ ସେମାନେ। ତେଣୁ ପ୍ରଥମେ ଯେତେବେଳେ ବଳରାମ ବାଜି ପକେଇଲେ, ପ୍ରଥମେ ଶହେ ସ୍ୱର୍ଣ୍ଣ ମୁଦ୍ରା ପକେଇଲେ ଶତମ, ତାପରେ ବଳରାମ ଜିତିଲେ, ମାନେ ଯେତେବେଳେ ବାଜି ପକେଇଲେ ବଳରାମ ଜିତିଲେ। କିନ୍ତୁ ରୁକ୍ମୀ କହିଲା ନା ମୁଁ ଜିତିଛି, ଏବଂ ଅନ୍ୟମାନେ ଦେଖ ଅନ୍ୟମାନେ କହିଲେ ହଁ ରୁକ୍ମୀ ଜିତିଛି। ଏଇଭଳି ଭାବରେ ସେମାନେ ଅସତସଙ୍ଗ ବ୍ୟକ୍ତିମାନେ ସବୁ ଏ ଅସତସଙ୍ଗରେ ରହିଛନ୍ତି, ଏ ଭଗବାନ ବିରୁଦ୍ଧରେ କାର୍ଯ୍ୟ କରୁଛନ୍ତି, ଜାଣିପାରୁନାହାନ୍ତି କ'ଣ ସେମାନେ କରୁଛନ୍ତି, କାହା ସାଙ୍ଗରେ ଖେଳୁଛନ୍ତି ସେମାନେ, ଭଗବାନ ସିଏ ତାଙ୍କୁ ସୁଯୋଗ ମିଳିଥିଲା ଭଗବାନ ସାଙ୍ଗରେ ଖେଳିବା ପାଇଁ, ସୁଯୋଗ ସମସ୍ତଙ୍କୁ ମିଳିବ ନାହିଁ। ଯେଉଁମାନେ କ'ଣ ଅଳ୍ପ ପୁଣ୍ୟବାନ ବ୍ୟକ୍ତି ସେମାନେ ସେଥିରେ ମିଶିପାରିବେ ନାହିଁ, ଭଗବାନଙ୍କ ଲୀଳାରେ ସାମିଲ ହୋଇପାରିବେ ନାହିଁ। ଭାଗବତ ଦଶମ ସ୍କନ୍ଧ ବାର ଅଧ୍ୟାୟରେ ଶ୍ଳୋକଟି ଅଛନ୍ତି, ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜ କହୁଛନ୍ତି ଭଗବାନଙ୍କର ଯେଉଁ କୌମାର ବୟସର ଲୀଳାକୁ ଯେତେବେଳେ ବର୍ଣ୍ଣନା କରୁଛନ୍ତି, ବିଶେଷ ଭାବରେ ଅଘାସୁର ଲୀଳାକୁ, ସେହି ସମୟରେ ଏ ଶ୍ଳୋକଟି କହିଛନ୍ତି ଦଶମ ସ୍କନ୍ଧ ବାର ଅଧ୍ୟାୟରେ ସୁଖଦେବ ଗୋସ୍ୱାମୀ କହୁଛନ୍ତି, ଇଥଂ ସତାଂ ବ୍ରହ୍ମ ସୁଖାନୁଭୂତ୍ୟା ଦାସ୍ୟଗତାନାଂ ପରଦୈବତେନ ମାୟାଶ୍ରିତାନାଂ ନରଦାରକେନ ସାକଂ ବିଜହୁ କୃତ ପୁଣ୍ୟପୁଞ୍ଜା। ଯେଉଁମାନେ ଭଗବାନଙ୍କ ସେ ବୃନ୍ଦାବନ ଲୀଳା କଥାରେ ଏ ପ୍ରସଙ୍ଗରେ ଏ କଥାରେ ଶ୍ଳୋକଟି କୁହାଯାଇଛି, ଇଥଂ ସତାଂ ବ୍ରହ୍ମ ସୁଖାନୁଭୂତ୍ୟା, ଏଇଭଳି ଭାବରେ ଭଗବାନ ଯେଉଁ ସବୁ ରେଶଟି ଲୀଳା କରୁଥିଲେ ବୃନ୍ଦାବନରେ, ଯେଉଁମାନେ ଜ୍ଞାନୀମାନେ ସେମାନେ ଯେତେବେଳେ କୃଷ୍ଣଙ୍କୁ ଦେଖନ୍ତି ସେମାନେ ବ୍ରହ୍ମ ସୁଖ ପ୍ରାପ୍ତ ହୁଅନ୍ତି, କାରଣ ବ୍ରହ୍ମ ଭଗବାନଙ୍କ ଶରୀରର ଅଙ୍ଗକାନ୍ତି, ତେଣୁ ସେମାନେ ବ୍ରହ୍ମସୁଖ ପ୍ରାପ୍ତ ହୁଅନ୍ତି କୃଷ୍ଣଙ୍କୁ ଦେଖିଲେ। ଇଥଂ ସତାଂ ବ୍ରହ୍ମସୁଖାନୁ ଦାସ୍ୟ ଗତାନାଂ ପରଦୈବ ତେନ, ଯେଉଁମାନେ ଭଗବାନଙ୍କ ସହିତ ଦାସ୍ୟ ଭାବରେ ସମ୍ବନ୍ଧିତ ରହିଛନ୍ତି ସେମାନେ ଯେତେବେଳେ କୃଷ୍ଣଙ୍କୁ ଦେଖୁଛନ୍ତି, ପାଞ୍ଚ ବର୍ଷର ବାଳକ ହେଲେ କ'ଣ ହେବ, ସେ ଜାଣୁଛନ୍ତି ଇଏ ହେଉଛନ୍ତି ଆମର ଶ୍ରେଷ୍ଠ ଦେବତା ଭଗବାନ ପରଦୈବ ତେନ, ଏବଂ ମାୟାଶ୍ରିତାନାଂ ନରଦାର କେଣ, ଯେଉଁମାନେ ମାୟାର ଅଧୀନରେ ଅଛନ୍ତି ସେମାନେ ଭାବନ୍ତି ଏ ଜଣେ ସାଧାରଣ ମନୁଷ୍ୟ, ନରଦାର କେଣ। ତେଣୁ ସୁଖଦେବ ଗୋସ୍ୱାମୀ କହୁଛନ୍ତି ସାକଂ ବିଜହୁ କୃତ ପୁଣ୍ୟପୁଞ୍ଜା, ଯେଉଁମାନେ ଭଗବାନଙ୍କ ସହିତ ଲୀଳା କରୁଛନ୍ତି ସେମାନେ ବହୁତ ଜନ୍ମ ଧରିକିରି ପୁଣ୍ୟ କାର୍ଯ୍ୟ କରିଛନ୍ତି, କୃତ ପୁଣ୍ୟପୁଞ୍ଜା, ଯେଉଁଥିପାଇଁ କି ଆଜି ଭଗବାନଙ୍କ ଲୀଳାରେ ସେମାନେ ସାମିଲ ହୋଇଥିଲେ। ତେଣୁ ଏଠି ମଧ୍ୟ ଭଗବାନ ତାଙ୍କୁ ଗୋଟେ ସୁଯୋଗ ପ୍ରଦାନ କରୁଥିଲେ, ଭଗବାନ ସହିତ କ୍ରୀଡ଼ା କରିବା ପାଇଁ ସୁଯୋଗ ପ୍ରଦାନ କରିଥିଲେ, କିନ୍ତୁ ସେ ସୁଯୋଗର ସେମାନେ ଅପବ୍ୟବହାର କଲେ। ଭଗବାନ ସହିତ ଖେଳିବାର ସୁଯୋଗ କେତେ ଜଣଙ୍କର ଆସୁଛି ଭଗବାନ, ତେଣୁ ଅଭକ୍ତ ହେଲେ ମଧ୍ୟ ଭଗବାନ ତାଙ୍କୁ ସୁଯୋଗ ପ୍ରଦାନ କରିଥିଲେ, କିନ୍ତୁ ସେମାନେ ସେ ସୁଯୋଗର ସଦ୍ବ୍ୟବହାର କରିପାରିଲେ ନାହିଁ। ଯେଉଁଭଳି ଭାବରେ ଏଇ ମାନବ ଜନ୍ମ ଆମେ ଯେଉଁ ପ୍ରାପ୍ତ ହୋଇଛେ, ଏ ମଧ୍ୟ ଗୋଟେ ସୁଯୋଗ, ଭଗବାନ ଆମକୁ ଗୋଟେ ସୁଯୋଗ ପ୍ରଦାନ କରିଛନ୍ତି ଏ ମାନବ ଜୀବନରେ, ଆମେ ଏଭଳି ଭାବରେ ଜୀବନଯାପନ କରିପାରିବା ଯାହାଫଳରେ କି ଆମ ଜୀବନ ସାର୍ଥକ ହୋଇପାରିବ ଭଗବାନଙ୍କ ସେବାରେ ନିଯୁକ୍ତ ହୋଇକିରି। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ହରେ ହରେ। କିନ୍ତୁ କେତେଜଣ ଏ ମାନବ ଜନ୍ମର ଯେଉଁ ସୌଭାଗ୍ୟଟାକୁ ପ୍ରାପ୍ତ ହୋଇଛନ୍ତି, କେତେଜଣ ସେମାନେ ସେ ଜୀବନର ଇଏ ନେଉଛନ୍ତି, ସଦ୍ବ୍ୟବହାର କରୁଛନ୍ତି କେତେଜଣ? ଭଗବତ ଗୀତା ସପ୍ତମ ଅଧ୍ୟାୟ ତୃତୀୟ ଶ୍ଳୋକରେ ଭଗବାନ କହିଲେ, ମନୁଷ୍ୟାଣାଂ ସହସ୍ରେଷୁ କଶ୍ଚିତ୍ ଯଦି ସିଦ୍ଧେ, ଶହେରେ ଗୋଟିଏ ଲୋକ ପାଇଲେ ନାହିଁ ଭଗବାନ, ସେଥିପାଇଁ ହଜାର ହିସାବରେ କହିଲେ, ହଜାରରେ ଗୋଟିଏ ଲୋକ ଚେଷ୍ଟା କରିପାରେ ସିଦ୍ଧି ପାଇବା ପାଇଁ, କିନ୍ତୁ ସେମାନେ ମଧ୍ୟ ଭଗବାନଙ୍କୁ ଜାଣିପାରୁନାହାନ୍ତି, ଜୀବନରେ ସିଦ୍ଧି ପ୍ରାପ୍ତ ହୋଇପାରୁନାହାନ୍ତି। କ'ଣ ସିଦ୍ଧାନାମ ଅପି ହଜାର ହଜାର ସିଦ୍ଧମାନଙ୍କ ଭିତରେ କ୍ୱଚିତ୍ ଲୋକ ଭଗବାନ ତତ୍ତ୍ୱରେ ଜାଣନ୍ତି, ତାଙ୍କ ଜୀବନ ସାର୍ଥକ ହେଲା ଭଗବାନ ଜାଣିବାଟା, ଜାଣିବା ଦ୍ୱାରା। ତେଣୁ ଆଜି ଏମାନେ ଯେଉଁ ରୁକ୍ମିଣୀ ଏବଂ ତାଙ୍କର ବନ୍ଧୁମାନେ ରାଜାମାନେ ସେମାନେ ଏ ବିଶେଷ ଭାବରେ କଳିଙ୍ଗ ରାଜାଙ୍କ କଥା କୁହାଯାଉଛି, ଆମର ଓଡ଼ିଶାର ରାଜା, ସିଏ ସୁଯୋଗ ପାଇଥିଲେ ଭଗବାନ ସହିତ ଖେଳିବା ପାଇଁ ସୁଯୋଗ ପ୍ରାପ୍ତ ହୋଇଥିଲେ, କିନ୍ତୁ ତାଙ୍କର ମନରେ ବିଚାର ରହିଛି ଇଏ ବଳ ବଳ ଖାଲି ନାଁଟା କହୁଛି, ବଳ ବଳର ଅର୍ଥ କ'ଣ ଜାଣିପାରୁନାହାନ୍ତି ସେମାନେ, ବଳଟାକୁ ଉଚ୍ଚାରଣ କରୁଛନ୍ତି, ଆ ପୂର୍ବରୁ କୁହାଗଲା ନା ବଳ ବୋଲି କୁହାଗଲା, ବଳ କହିଲେ ତା'ର ଅର୍ଥ ବୁଝିପାରୁନାହାନ୍ତି ସେମାନେ, ବଳ କହିଲେ ତାଙ୍କର ବଳ ରହିଛି ସବୁ ପ୍ରକାର ବଳ, ନାୟମ ଆତ୍ମା ବଳହୀନ ଲଭ୍ୟ, ଗୋଟେ ଶ୍ଳୋକରେ ଉପନିଷଦରେ ଗୋଟେ ମନ୍ତ୍ର ଅଛନ୍ତି, ଆମେ ଏଇ ଯେଉଁ ବଳ ଯଦି ଆମର ନଥିବ ଆମେ ଜାଣିପାରିବା ନାହିଁ, ଆମେ ନିଜକୁ ଜାଣିପାରିବା ନାହିଁ, ନାୟମ ଆତ୍ମା ବଳହୀନ ଲଭ୍ୟ, ଏ ବଳ ହେଉଛନ୍ତି କିଏ, ଏଇ ଭଗବାନ ବଳରାମ ହେଉଛନ୍ତି ବଳ, ବଳ ପ୍ରଦାନ କରିବେ, ଚିତ୍ ବଳ, ଏଇଟା ଚିତ୍ ବଳ ଭଗବାନ ପ୍ରଦାନ କରନ୍ତି, ତେଣୁ ସେ ତାଙ୍କୁ ଡାକୁଛନ୍ତି ବଳ ହିସାବରେ, ବଳ ବୋଲି ଡାକୁଛନ୍ତି, କିନ୍ତୁ ବଳର ଅର୍ଥ ବୁଝିପାରୁନାହାନ୍ତି, ସବୁ ପ୍ରକାର ବଳ ତାଙ୍କ ପାଖରେ ରହିଛି। ଭଗବତ ଗୀତା ଦଶମ ଅଧ୍ୟାୟରେ ନା କେଉଁ ଅଧ୍ୟାୟରେ ଭଗବାନ କହିଲେ ବଳଂ ବଳବତାଂ ଚାହଂ, ସପ୍ତମ ଅଧ୍ୟାୟରେ ବୋଧେ, ବଳବାନ ମାନଙ୍କର ଯେଉଁ ବଳ ଇଏ ହେଉଛନ୍ତି ଭଗବାନ, କେଉଁଠି ସେ ବଳ ପ୍ରାପ୍ତ ହେଲେ, ସବୁକିଛି ଭଗବାନଠାରୁ ଆସୁଛି, କିନ୍ତୁ ସେଇଟା ଖାଲି ବଳ ବୋଲି ଡାକିଲେ କିନ୍ତୁ ଜାଣିପାରୁନାହାନ୍ତି ତାଙ୍କର ବହୁତ ବଳ ରହିଛି ବୋଲି ଜାଣିପାରୁନାହାନ୍ତି, ଇଏ ଅଜ୍ଞାନତା। ଭଗବାନଙ୍କ ସହିତ ରହିକରି ମଧ୍ୟ ଭଗବାନଙ୍କ ସହିତ ବିଭିନ୍ନ ପ୍ରକାର ଅପରାଧ କରୁଛନ୍ତି, ଅନ୍ୟମାନଙ୍କ ସହିତ କଲେ ଅଲଗା କଥା, ଭଗବାନଙ୍କ ସହିତ ଅପରାଧ କରୁଛନ୍ତି। ତେଣୁ ଇଏ ପ୍ରଥମେ ଯେତେବେଳେ ବଳରାମ ଗୋଟେ ପ୍ରଥମେ ପଣ ପକାଇଲେ, ଗୋଟେ ଶହେ ସ୍ୱର୍ଣ୍ଣ ମୁଦ୍ରା ସତଂ, ଶହେ ସ୍ୱର୍ଣ୍ଣ ମୁଦ୍ରା ପକାଇଲେ, ଶହେ ସ୍ୱର୍ଣ୍ଣ ପ୍ରକାର ଯେତେବେଳେ ସେତେବେଳେ ବଳରାମ ଜିତିଲେ, ଭଗବାନ ଜିତିଲେ, ଜିତିଲା ବେଳକୁ ସେ କ'ଣ କହୁ ନା ରୁକ୍ମିଣୀ ଏବଂ ତାଙ୍କର ବନ୍ଧୁମାନେ କହୁଛନ୍ତି ନା ରୁକ୍ମିଣୀ ଜିତିଛନ୍ତି, ଏଇଭଳି ଭାବେ କହିଲେ, ମିଥ୍ୟା ମିଥ୍ୟା ଇଏ ନେଲେ, ଛଳନା, ଇଏ ତ ଛଳନା, କ'ଣ ଦୂତ କ୍ରୀଡ଼ା ତ ହେଉଛି ଛଳନା, ଦୂତଙ୍କୁ ଛଳତା ଆମାସ୍ମି, ଭଗବତ ଗୀତାରେ ଭଗବାନ କହିଲେ ଛଳନା ଯେଉଁ ରହିଛି, ବଞ୍ଚନା ଛଳନା ମିଥ୍ୟା ଏସବୁ ହେଉଛି କ'ଣ, ତାହାଦ୍ୱାରା ମୁଖ୍ୟ ହେଉଛନ୍ତି ଦୂତ କ୍ରୀଡ଼ା, ଦୂତଙ୍କୁ ଛଳତା ଆମାସ୍ମି, ତେଣୁ ସେଥିରେ ଛଳନା କଲେ ମୋତେ କିଛି ଭୁଲ ନାହିଁ, କିନ୍ତୁ ଜାଣିପାରୁନାହାନ୍ତି ଭଗବାନଙ୍କ ସହିତ ସେ ଛଳନା କରୁଛନ୍ତି, ଆଉ କାହା ସହିତ କଲା କଥା। ତେଣୁ ଏଠି ପ୍ରଥମେ ଶହେ ସ୍ୱର୍ଣ୍ଣ ମୁଦ୍ରା ଯେତେବେଳେ ଭଗବାନ ବଳରାମ ପକାଇଲେ, ସେତେବେଳେ ରୁକ୍ମିଣୀ ମୋତେ ଶହେ ସ୍ୱର୍ଣ୍ଣ ମୁଦ୍ରା ପକାଇବ, ଏ ନିୟମ ରହିଛି ନା, ଖେଳ ମାନେ ସେସବୁ ରହିଛି ବିଭିନ୍ନ, ଆମେ ତ ଏତେ ଦୂରତା କ୍ରୀଡ଼ା କରୁନା, କିନ୍ତୁ ଯାହା ଯେତିକି ଆଚାର୍ଯ୍ୟମାନେ କହିଛନ୍ତି ସେତିକି ଆମେ କହୁଛେ, ଜଣେ ଶହେ ମୁଦ୍ରା ପକାଇଲେ ସେ ଶହେ ମୁଦ୍ରା ପକାଇବ। ତେଣୁ ଏ ଭଗବାନ ଯଦିଓ ବଳରାମ ଜିତିଲେ, କିନ୍ତୁ ସିଏ କହୁଛନ୍ତି କ'ଣ ନା ମୁଁ ଜିତିଲି, ଏବଂ ତାଙ୍କର ବନ୍ଧୁମାନେ ସବୁ ରହିଛନ୍ତି, ସେମାନେ କହିଲେ ହଁ ରୁକ୍ମିଣୀ ଜିତିଛି, ତେଣୁ ସେ ରୁକ୍ମିଙ୍କର ଶହେ ସ୍ୱର୍ଣ୍ଣ ମୁଦ୍ରା ପ୍ଲସ୍ ବଳରାମଙ୍କ ଶହେ ସ୍ୱର୍ଣ୍ଣ ମୁଦ୍ରା, ଏଇଭଳି ଭାବରେ 200 ସ୍ୱର୍ଣ୍ଣ ମୁଦ୍ରା ସେ ପ୍ରାପ୍ତ ହେଲେ। ଏ ଟଙ୍କାଟା ତାଙ୍କ ପାଇଁ ବଡ଼ କଥା ନୁହଁ, ବିଶେଷ ଭାବେ ରାଜା ଅଛନ୍ତି, ବହୁତ ବଡ଼ ତାଙ୍କର ଧନ ସବୁ ରହିଛି, ଆଉ ଭଗବାନଙ୍କର କଥା କ'ଣ କହିବା, ଏ ସ୍ୱୟଂ ଭଗବାନ ସବୁ ଧନର ସିଏ ହେଉଛନ୍ତି ମାଲିକ, ସବୁ ଧନର ମାଲିକ ଲକ୍ଷ୍ମୀ, ଲକ୍ଷ୍ମୀ ସହସ୍ର ଶତସମ ବ୍ରହ୍ମସେବ୍ୟମାନମ, ଗୋଟିଏ ଲକ୍ଷ୍ମୀ ନୁହନ୍ତି, ଲକ୍ଷ ଲକ୍ଷ ଲକ୍ଷ୍ମୀ ଭଗବାନଙ୍କୁ ସେବା କରୁଛନ୍ତି, ଯେଉଁ ଲକ୍ଷ୍ମୀଙ୍କର କୃପା ପ୍ରାପ୍ତ ହେବା ପାଇଁ ବ୍ରହ୍ମା ଶିବ ଆଦି ଦେବତାମାନେ ଲକ୍ଷ୍ମୀଦେବୀଙ୍କୁ ପ୍ରାର୍ଥନା କରନ୍ତି, ସେହି ଲକ୍ଷ୍ମୀ ଦେବୀ ଲକ୍ଷ ଲକ୍ଷ ଲକ୍ଷ୍ମୀ ଗୋଟିଏ ନୁହଁ, ଦୁଇଟି ନୁହଁ, ଶହେ ନୁହଁ, ହଜାର ନୁହଁ, ଲକ୍ଷ ଲକ୍ଷ ଲକ୍ଷ୍ମୀ ଭଗବାନଙ୍କ ସେବା ଯେଉଁ କରୁଛନ୍ତି କିଭଳି ଭାବରେ, ସମ୍ଭ୍ରମ ସମ୍ଭ୍ରମ ଭାବରେ, ବହୁତ କ'ଣ ଦେଇକରି ସମ୍ମାନ ପ୍ରଦର୍ଶନ କରିକିରି ବିସମ୍ଭ୍ରମ ଭାବରେ କରୁନାହାନ୍ତି, ଦୁଇ ପ୍ରକାର ରହିଛି, ସମ୍ଭ୍ରମ ସଖ୍ୟ ଆଉ ଗୋଟେ କ'ଣ ବିଶ୍ରମ୍ଭ ନା କ'ଣ ବିଶ୍ରମ୍ଭ ସଖ୍ୟ, ଯେମିତି ଅର୍ଜୁନ ଅର୍ଜୁନଙ୍କର ଭଗବାନଙ୍କ ସହିତ ଯେଉଁ ସଖ୍ୟ ଭାବ ଥିଲା ଏଇଟା ସମ୍ଭ୍ରମ ସଖ୍ୟ, ତେଣୁ ଯେତେବେଳେ ଭଗବାନ ତାଙ୍କ ବିଶ୍ୱରୂପ ଦେଖାଇଲେ ସେତେବେଳେ ଅର୍ଜୁନ ଭଗବାନ ପାଖରେ କ୍ଷମା ପ୍ରାର୍ଥନା କରିଛନ୍ତି, କିନ୍ତୁ ବୃନ୍ଦାବନବାସୀମାନଙ୍କ ସହିତ ଯେଉଁ ସଖ୍ୟ ଯେଉଁମାନେ ସଖ୍ୟ ସମ୍ବନ୍ଧିତ ଥିଲେ ଭଗବାନ ସହିତ, ଏଇଟା ହେଉଛି ବିଶ୍ରମ ସଖ୍ୟ, ଯେମିତି ଆମେ ଦେଖୁଛେ କ'ଣ ଉବାହ କୃଷ୍ଣ ଭଗବାନ ସୀତାମାନଙ୍କୁ ପରାଜିତ, ସୀତାମ ଭଗବାନଙ୍କୁ ଭଗବାନ କାନ୍ଧ ଉପରେ ଚଢ଼ିଗଲା, ସୀତାମ ଇଏ ହେଉଛି ବିଶ୍ରମ ସଖ୍ୟ, ତାଙ୍କର କୌଣସି ନାହିଁ ଭୟ ଇତ୍ୟାଦି ନାହିଁ, କିଛି ନାହିଁ, ଇଏ ମୋର ସଖା, ଏଇଭଳି ବିଶ୍ରମ ସଖ୍ୟ ଏଇଟା। ତେଣୁ ଲକ୍ଷ୍ମୀଦେବୀ ଯେଉଁ ସମ୍ଭ୍ରମ ସଖ୍ୟ, ଏ ସମ୍ଭ୍ରମ ସଖ୍ୟ ନୁହଁ, ସମ୍ଭ୍ରମ କ'ଣ ମାଧୁର୍ଯ୍ୟ ରସରେ, ସମ୍ଭ୍ରମ ମାଧୁର୍ଯ୍ୟ ରସ, ସମ୍ଭ୍ରମ ମାନେ କ'ଣ ଏଇ ଯେଉଁ ଟିକେ ଭୟ ରହିଛି ସେଠି ସମ୍ଭ୍ର, କିନ୍ତୁ ଏଠି ଯେଉଁ ବୃନ୍ଦାବନର ଯେଉଁମାନେ ଗୋପୀମାନେ ବା ରାଧାରାଣୀ ଇତ୍ୟାଦି, ସେ ଯେଉଁ ଭଗବାନଙ୍କ ସହିତ ମାଧୁର୍ଯ୍ୟ ସମ୍ବନ୍ଧ ରହିଛି, ସେଠି ହେଉଛି କ'ଣ ବିଶ୍ରମ୍ଭ, ତେଣୁ ସେମାନେ ଭଗବାନଙ୍କୁ ଗାଳି ଦିଅନ୍ତି। ମା ଯେଉଁ ରହିଛନ୍ତି ବାତ୍ସଲ୍ୟ ରଥରେ ବିଶ୍ରମ୍ଭ, ସେଇଟା ସମ୍ଭ୍ରମ ନୁହଁ। ମା ଯଶୋଦା ମା କୃଷ୍ଣଙ୍କୁ ବାନ୍ଧି ବାନ୍ଧି ବାନ୍ଧନ୍ତି, ଆମେ କାର୍ତ୍ତିକ ମାସ ଗୋଟିଏ ମାସ ସାରା ଭଗବାନଙ୍କୁ ପ୍ରାର୍ଥନା କଲେ, ଆପଣ ମା ବାନ୍ଧିଛନ୍ତି ବୋଲି। ନମାମି ସ୍ୱରଂ ସା ଚିଦାନନ୍ଦ ରୂପମ ଲାସତ୍ କୁଣ୍ଡଳମ ଗୋକୁଳେ ବ୍ରଜମାନମ ଯଶୋଦା ବିଧବମାନମ ପରାମୃଷ୍ଟ ତୃତୀୟ ଗୋପ୍ୟା। ଏଇଭଳି ଭାବେ ମା ଦୌଡ଼ୁଛନ୍ତି ପଛରେ, କୃଷ୍ଣ ପଛରେ ବାନ୍ଧୁଛନ୍ତି, କୃଷ୍ଣ ଭୟ କରି ଧାଉଁଛନ୍ତି। ଇଏ ହେଉଛି ବିଶ୍ରମ୍ଭ ବାତ୍ସଲ୍ୟ। କିନ୍ତୁ ସେଇ ଭଗବାନ ଯେତେବେଳେ ମଥୁରାକୁ ଗଲେ, କଂସକୁ ହତ୍ୟା କଲେ, ହତ୍ୟା କରି ଯେତେବେଳେ ତାଙ୍କ ପିତାମାତାଙ୍କୁ ବନ୍ଦୀଘରରୁ ଉଦ୍ଧାର କରିବା ପାଇଁ ଯାଇଛନ୍ତି, ସେତେବେଳେ ବସୁଦେବ ଦେବକୀ ଭଗବାନଙ୍କୁ ଦେଖିକରି ଜାଣିଲେ କି ଭଗବାନ ତାଙ୍କୁ ଚାହୁଁଛନ୍ତି, ତାକୁ ଆଲିଙ୍ଗନ କରିବା ପାଇଁ କରିପାରୁନାହାନ୍ତି। ଦଶମ ସ୍କନ୍ଧ 44 ନା କେଉଁ ଅଧ୍ୟାୟ ବର୍ଣ୍ଣନା କରାଯାଇଛି, ଏସବୁଟି ଅଛନ୍ତି। ବସୁଦେବ ଦେବକୀ ବସୁଦେବଶ୍ଚ ବିଜ୍ଞା ଜଗଦୀଶ୍ୱର କୃତ ସମ୍ବନ୍ଧନ ପୁତ୍ର ଶସ୍ୱଦାତେ ନ ସଜ୍ଜତ। କୃଷ୍ଣ ବଳରାମ ଯାଇଛନ୍ତି, ତାଙ୍କ ପିତାମାତା ତାଙ୍କୁ ପ୍ରଣାମ କରିବେ, ଏସବୁ କରିବେ, କିନ୍ତୁ ବସୁଦେବ ଦେବକୀ ତାଙ୍କୁ ଯଦିଓ ଚାହୁଁଛନ୍ତି ଆଲିଙ୍ଗନ, 11 ବର୍ଷ ପରେ ତାଙ୍କ ସହିତ ଦେଖା ହେଉଛି ବଳରାମ। ପ୍ରଥମେ ତ କୃଷ୍ଣଙ୍କୁ ଦେଖିଥିଲେ ଜନ୍ମ ସମୟରେ, କିନ୍ତୁ ବଳରାମଙ୍କୁ ମଧ୍ୟ ସେ ଦେଖିନଥିଲେ ଜନ୍ମ ସମୟରେ, କାରଣ ବଳରାମ ରୋହିଣୀଙ୍କ ଗର୍ଭରେ ଆସିଥିଲେ। ଦେବକୀଙ୍କ ଗର୍ଭରେ ଯଦି ପ୍ରଥମେ ଆସିଥିଲେ, କିନ୍ତୁ ରୋହିଣୀଙ୍କ ଗର୍ଭକୁ ସେ ସ୍ଥାନାନ୍ତରିତ ହୋଇଥିଲେ। ତେଣୁ ଯଦି ଚାହୁଁଛନ୍ତି ତାଙ୍କୁ ଆଲିଙ୍ଗନ କରିବା ପାଇଁ, କିନ୍ତୁ କରିପାରୁନାହାନ୍ତି ଭୟରେ, କାରଣ ଇଏ ହେଉଛନ୍ତି ଭଗବାନ, ଇଏ ହେଉଛି ସମ୍ଭ୍ରମ ବାତ୍ସଲ୍ୟ। ଏଇଭଳିଆ ତା ଭେଦ ରହିଛି। ଯାହା ହଉ, ଇଏ ଯେଉଁ ଖେଳୁଛନ୍ତି 100 ସ୍ୱର୍ଣ୍ଣମୁଦ୍ରା ପାଇଲେ, ନିଜର 100 ସ୍ୱର୍ଣ୍ଣମୁଦ୍ରା ପ୍ଲସ୍ ବଳରାମଙ୍କ 100 ସ୍ୱର୍ଣ୍ଣମୁଦ୍ରା ପାଇଗଲେ, ଏବଂ ମୁଖ୍ୟ ହେଉଛି ତାଙ୍କୁ ହରେଇବେ, କେମିତି ତାକୁ ହରେଇବେ, ଟଙ୍କାଟା ମୁଁ ଭାବୁଛି ତାଙ୍କ ପାଇଁ ବଡ଼ କଥା ନୁହଁ। ଇଏ ତ ବଳରାମ ଭଗବାନଙ୍କର ଧନର ମାଲିକ, ସିଏ ମଧ୍ୟ ଜଣେ ରାଜା, ତେଣୁ ଅନ୍ୟ ରାଜାମାନେ ଯେଉଁ ସବୁ ଆସିଛନ୍ତି ସେମାନେ ସବୁ ବହୁତ ପ୍ରକାର ଆଣିକି ଆସିଛନ୍ତି, ବହୁତ ପ୍ରକାର ମୂଲ୍ୟବାନ କ'ଣ ମୁଦ୍ରା ଇତ୍ୟାଦି ବା ମୂଲ୍ୟବାନ ରତ୍ନ ଆଣିଦେବା ପାଇଁ ଆସିଛନ୍ତି। ତାଙ୍କ ମନରେ ଭାବନା ଥିଲା ଏଭଳି ଭାବରେ ଯୁଦ୍ଧ କରିବା, ଯୁଦ୍ଧ କ୍ରୀଡ଼ା କରିବା, ସେଥିପାଇଁ ସବୁ ଆଣିକି ଆସିଥିଲେ। ବହୁତ ବନ୍ଧୁମାନେ ସବୁ ଆସିଛନ୍ତି, ବହୁତ ପ୍ରକାର ଧନରତ୍ନ ପ୍ରଦାନ କରୁଛନ୍ତି, ଧନର ଅଭାବ ନାହିଁ ସେଠି, ତେଣୁ ଟଙ୍କାଟା ବଡ଼ କଥା ନୁହଁ, କିନ୍ତୁ ତାକୁ ହରେଇବେ, ଏଇ ମନ ଭାବନା ହେଉଛି। ତେଣୁ ପ୍ରଥମ ଥର ହାରିଗଲେ ପୁଣି ବଳରାମ, ତିନି ଥର ଖେଳିବେ ନା, ଯିଏ ଖେଳିବ ତିନି ଥର ଖେଳିବେ, ବଳରାମ ପୁଣି ସେକେଣ୍ଡ ଟାଇମ୍ ଖେଳିଲେ, ଯେତେବେଳେ 1000 ସ୍ୱର୍ଣ୍ଣମୁଦ୍ରା ରଖିଲେ, 100 ଥିଲା 1000 କରିଦେଲେ, 10 ଗୁଣ ବଢ଼େଇଦେଲେ ଭଗବାନ ବଳରାମ, 1000 ସ୍ୱର୍ଣ୍ଣମୁଦ୍ରା, ତେଣୁ ସିଏ ମଧ୍ୟ ଦେଲେ 1000 ସ୍ୱର୍ଣ୍ଣମୁଦ୍ରା। ଖେଳ ହେଲା, ଖେଳ ହେଲାରେ କ'ଣ ହେଲା ନା, ବଳରାମ ଜିତିଲେ, ବଳରାମ ଜିତିଲେ, ଯେତେବେଳେ ରୁକ୍ମିଣୀ ପୁଣି କହିଲେ ନା ମୁଁ ଜିତିଛି, ଏଇଭଳି ଭାବେ ସେ କହିଲେ ମୁଁ ଜିତିଛି, ଏବଂ ଅନ୍ୟ ତାଙ୍କର ଯେଉଁ ବନ୍ଧୁମାନେ ଥିଲେ ସେମାନେ ମଧ୍ୟ କହିଲେ ହଁ ମୁଁ ସେ ଜିତିଛନ୍ତି, ରୁକ୍ମିଣୀ ଜିତିଛନ୍ତି, ବଳରାମ ପଟରେ କେହି ନାହାନ୍ତି ସାକ୍ଷୀ ଦେବା ପାଇଁ, ତାଙ୍କ ପଟେ ସାମ୍ବ ଇତ୍ୟାଦି ଯେଉଁ ରହିଥିଲେ ସେମାନେ ବ୍ୟସ୍ତ ରହିଛନ୍ତି ଫେରିଯିବା ପାଇଁ, ଆଉ ଏଠି ଖେଳିବା ପାଇଁ ତାଙ୍କର ଆଗ୍ରହ ନାହିଁ, ଫେରି ଯିବା ପାଇଁ ବ୍ୟବସ୍ଥା କରୁଛନ୍ତି, କେମିତି ଯିବେ କ'ଣ କରିବେ, ବା ଅନ୍ୟ ଅନ୍ୟ କ'ଣ ରହିଥିବ ଅନ୍ୟ କାର୍ଯ୍ୟ, ସେ ବର୍ଣ୍ଣନା କରାଯାଇନାହିଁ, କିନ୍ତୁ କେହି ନଥିଲେ ଏଇଟା କୁହାଯାଇଛି। ରୁକ୍ମିଣୀ ପାଖରେ ବହୁତ ତାଙ୍କ ବନ୍ଧୁମାନେ ସବୁ ଥିଲେ, ବିଶେଷ ଭାବରେ ଦାକ୍ଷିଣାତ୍ୟର ରାଜାମାନେ। ତେଣୁ ଭଗବାନ ବଳରାମ ଯଦିଓ ଜିତିଲେ, ସେ କହୁଛନ୍ତି ରୁକ୍ମିଣୀ ଜିତିଛନ୍ତି ବୋଲି, ଏଇଭଳି ଭାବରେ କହିକିରି ପୁଣି 1000 ତାଙ୍କର, ଆଙ୍କର 1000 2000 ନେଇଗଲେ। ତାପରେ ପୁଣି ତୃତୀୟ ଥର ଯେତେବେଳେ ବଳରାମ ପକେଇଲେ ତାଙ୍କର କାଠି ପକେଇଲେ, ସେତେବେଳେ କ'ଣ ରଖିଲେ ନା ଅୟୁତମ, ଆୟୁତମ କହିଲେ କେତେ, 10000 ସ୍ୱର୍ଣ୍ଣମୁଦ୍ରା, ଆୟୁତ ସ୍ୱର୍ଣ୍ଣମୁଦ୍ରା, ତେଣୁ ସିଏ ମଧ୍ୟ 10000 ସ୍ୱର୍ଣ୍ଣମୁଦ୍ରା ରଖିଲା ରୁକ୍ମିଣୀ। କିନ୍ତୁ ରାମ ତତ୍ରା ଦଦେପଣମ, ଏଠି ରାମ ବୋଲି କୁହାଯାଉଛି, ରାମ ପ୍ରତି ଶ୍ଳୋକେ ପ୍ରତି ଅକ୍ଷରେ ନାନା ଅର୍ଥ କହେ ଭାଗବତମ ଶାସ୍ତ୍ର, ଏଭଳି ଶାସ୍ତ୍ର ରାମ ଶବ୍ଦ କାହିଁକି ବ୍ୟବହାର କରାଗଲା, ସେଠି ତ ବଡ଼ କୁହାଯାଉଥିଲା, ଏଠି ରାମ ରାମ ବୋଲି କାହିଁକି କୁହାଗଲା ନା, ରମୟନ ସୃହୃଦ ଗୁଣେଇ, ତାଙ୍କର ଯେଉଁମାନେ ସୃହୃଦ ଅଛନ୍ତି, ତାଙ୍କର ଯେଉଁମାନେ ଭକ୍ତ, ତାଙ୍କୁ ସିଏ ଆନନ୍ଦ ପ୍ରଦାନ କରିବେ, କିନ୍ତୁ ଯେଉଁମାନେ ଭଗବାନଙ୍କର ସୁହୃଦ ନୁହନ୍ତି, ଭଗବାନଙ୍କୁ ସୁହୃଦ ବୋଲି ଭାବୁନାହାନ୍ତି, ତାଙ୍କୁ ସେ ଆନନ୍ଦ ଦେଇପାରିବେ ନାହିଁ। ରାମ ଶବ୍ଦ ବ୍ୟବହାର କରାଯାଇଛି। ରାମ କହିଲେ ଯେତେବେଳେ ରାମ ନାମକରଣ ହେଉଛି, ଦୁର୍ଗାଚାର୍ଯ୍ୟ ତାଙ୍କୁ ନାମକରଣ କରିଥିଲେ, ସେତେବେଳେ ସେଟା କହିଥିଲେ ବଳାଧିକ୍ୟଂ ବଳ ବିଭୁ, ତାଙ୍କୁ ବଳ ବୋଲି କୁହାଯିବ, କାହିଁକିନା ତାଙ୍କର ବଳ ବହୁତ ରହିଛି, ଅଧିକ ବଳ ରହିଛି। ଏବଂ ରମୟନ ସହ ଗୁଣେଇ, ତେଣୁ ରାମ ରମୟନ ସହ ଗୁଣେଇ, ଯେଉଁମାନେ ତାଙ୍କର ରହିଛନ୍ତି, ତାଙ୍କର ତାଙ୍କର ଅନୁସରଣ କରୁଛନ୍ତି, ତାଙ୍କୁ ସେ ବହୁତ ଆନନ୍ଦ ପ୍ରଦ। ସେଥିପାଇଁ ତାଙ୍କ ନାଁ ହେଉଛି ରାମ, ଭଗବାନ ରାମଙ୍କର। ଆମେ ଏଇଠି ରାମ ମନ୍ଦିର ରହିଛି, ଶ୍ରୀରାମ ମନ୍ଦିର। ରାମଙ୍କର ଅର୍ଥରେ ବର୍ଣ୍ଣନା କରାଯାଇଛି, କିଏ ଶିବଜୀ ପାର୍ବତୀଙ୍କୁ କହୁଛନ୍ତି। ରାମ ଶବ୍ଦର ଅର୍ଥ ଅନେକ ରହିଛି। ରାମ ସେଠି କହୁଛନ୍ତି କ'ଣ, ରାମ ରାମେତି ରାମେତି ରମେ ରାମେ ମନ ରମେ ସହସ୍ର ନାମ ତତ୍ତୁଲ୍ୟମ ରାମ ନାମ ବରାନ ନେ। ଯେତେବେଳେ ଭଗବାନ ରାମଚନ୍ଦ୍ରଙ୍କର କଥା ଆସୁଛି, ଶିବଜୀ କହୁଛନ୍ତି ପାର୍ବତୀଙ୍କୁ, ସେତେବେଳେ ସେ ରାମ ଗୋଟିଏ ନାମ ନେଇକି ରହିପାରିଲେ ନାହିଁ, ତିନି ଥର ନାମ ନେଲେ, ରାମ ରାମେତି ରାମେତି ଏବଂ ରମେ ରାମେ ମନ ରମେ, ଆଉ ତିନୋଟି ମଧ୍ୟ ସେ ପାଖାପାଖି ରାମ ନେଲେ, ଭଗବାନ ରାମଙ୍କର ନାମ ନେଲେ। ସହସ୍ର ନାମ ତତ୍ତୁଲ୍ୟମ, ଭଗବାନ ବିଷ୍ଣୁଙ୍କର ଯେଉଁ 1000 ନାମ ରହିଛି, ବିଷ୍ଣୁ ସହସ୍ର ନାମ 1000 ନାମ ରହିଛି ମହାଭାରତରେ। ଏହି ବିଷ୍ଣୁ ସହସ୍ର ନାମ ବର୍ଣ୍ଣନା କରାଯାଇଛି, କୁହାଯାଇଛି ମହାଭାରତରେ। ତେଣୁ ଏ ଯେଉଁ ଭଗବାନ ବିଷ୍ଣୁଙ୍କର 1000 ନାମ, ଗୋଟିଏ ରାମଙ୍କ ନାମଙ୍କ ସହିତ ସମାନ। ଏ ରାମ ରାମରେ ଏତେ ମହାତ୍ମା ରହିଛି, ରାମ ରାମ ରହିଛି, ଏତେ ମହାତ୍ମା ରହିଛି, କେତେ ଆନନ୍ଦ ସେ ପ୍ରାପ୍ତ ହେଉଛନ୍ତି। ରାମ 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 ଜଣେ କିଏ, ଏ ଯେଉଁ ଦଶରତ୍ନାକର ଦଶୁଥିଲେ, କିନ୍ତୁ ନାରଦଙ୍କର ସଂସ୍ପର୍ଶରେ ଆସିକରି, ଜଣେ ସାଧୁଙ୍କର ସଂସ୍ପର୍ଶରେ ଆସିକରି ସେ ଭଗବାନ ରାମଙ୍କର ନାମ ମଧ୍ୟ ନେଇପାରୁନଥିଲେ। କୃଷ୍ଣ ନାମଟା ଟି ବଡ଼ ଜଟିଳ ନାମ, କିନ୍ତୁ ରାମ ନାମରେ କୌଣସି ଜଟିଳତା ନାହିଁ, ଜଣେ ବହୁତ ସହଜରେ ନେଇପାରିବ। କିନ୍ତୁ ସିଏ ଯେହେତୁ ବହୁତ ବଡ଼ ପାପୀ ବ୍ୟକ୍ତି ଥିଲେ, ଭଗବାନ ରାମଙ୍କର ନାମ ନେଇପାରୁନଥିଲେ। ତେଣୁ ନାରଦ ମୁନି, ସେ ଜଣେ ପ୍ରକୃତ କ'ଣ କ'ଣ ଭଗବାନଙ୍କର ଅବତାର, ସିଏ ଜାଣନ୍ତି କେମିତି କାହାକୁ କେଉଁଭଳି ଭାବରେ ଭକ୍ତ କରିବାକୁ ପଡ଼ିବ। ପ୍ରଭୁପାଦ ମହାରାଜ, ପ୍ରଭୁପାଦ ମହାରାଜ ପୂର୍ବରୁ ବହୁତ ଯାଇଥିଲେ, ବହୁତ ଧାର୍ମିକ ନେତାମାନେ ସବୁ ଯାଇଥିଲେ ପାଶ୍ଚାତ୍ୟ ଜଗତକୁ ଭଗବାନଙ୍କ ନାମ ପ୍ରଚାର କରିବା ପାଇଁ, କିନ୍ତୁ କେହି କରିପାରିନଥିଲେ। ପ୍ରଭୁପାଦ ମହାରାଜ କରିପାରିଲେ କାହିଁକି ନା, ସେ ଜାଣନ୍ତି, ସେ ଜାଣନ୍ତି କିଭଳି ଭାବରେ ଏଇ ଭଗବାନ କଥା ପ୍ରଚାର କରାଯିବ। ପ୍ରଚାର କରିବା ପାଇଁ ମଧ୍ୟ ଟ୍ରାକ୍ଟିସ୍ ରହିଛି, ତା'ର ଉପାୟ ରହିଛି, ପ୍ରଭୁପାଦ ମହାରାଜ ସେଇଟା ଜାଣନ୍ତି। ତେଣୁ ଆଜି ସାରା ପୃଥିବୀର ଲୋକମାନେ ଭଗବାନଙ୍କର ନାମ ନେଉଛନ୍ତି, ପ୍ରଭୁପାଦଙ୍କ କୃପାରୁ ଏଇଟା ହେଇପାରିଲା। ସେହିଭଳି ଭାବେ ନାରଦ ମୁନି ଏ ମଧ୍ୟ ବ୍ୟାଧକୁ ମଧ୍ୟ ଭକ୍ତରେ ପରିଣତ, ଖାଲି ଭକ୍ତରେ ପରିଣତ କରିନେ, ଶ୍ରେଷ୍ଠ ଭକ୍ତ ଶ୍ରେଷ୍ଠ ହୋଇଗଲେ, ଯିଏକି ରାମାୟଣ ରଚନା କଲେ, ବାଲ୍ମୀକିରେ ପରିଣତ ହୋଇଗଲେ। ଏଭଳି କେବଳ ମରା 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 କହିକିରି ଓଲଟା ନାମ ଜପିକିରି ସେ ଭଗବାନଙ୍କର ଶ୍ରେଷ୍ଠ ଭକ୍ତ ହୋଇଗଲେ, ଏବଂ ଇଏ ରାମାୟଣ ଗ୍ରନ୍ଥକୁ ରଚନା କଲେ, ରାମାୟଣ ବାଲ୍ମୀକି ରାମାୟଣ। ଆମର ଆଚାର୍ଯ୍ୟମାନେ କୁହନ୍ତି ଏ ବାଲ୍ମୀକି ରାମାୟଣ ହେଉଛି ଅଥରାଇଜଡ୍ ଶାସ୍ତ୍ର, ଅନୁମୋଦିତ ଶାସ୍ତ୍ର, ସବୁ ଶାସ୍ତ୍ର ଅନୁମୋଦିତ ନୁହଁ। ଯେମିତି ଆମେ ଦେଖୁଛେ ଲକ୍ଷ୍ମୀପୁରାଣ, ମା ମାର୍ଗଶୀର ମାସରେ ଓଡ଼ିଶାରେ ମାଆମାନେ ସବୁ ଗୁରୁବାର ଲକ୍ଷ୍ମୀପୁରାଣ ପାଠ କରିବେ, ଏଇଟା ଅନୁମୋଦିତ ଶାସ୍ତ୍ର ନୁହଁ। ଆମର ଆଚାର୍ଯ୍ୟମାନେ କହିଛନ୍ତି କେଉଁଟା ଅନୁମୋଦିତ କେଉଁଟା ଅଣଅନୁମୋଦିତ। ତେଣୁ ଯେଉଁ ରାମାୟଣ ଯେଉଁ ବାଲ୍ମୀକି ରାମାୟଣ, ଏଇଟା ହେଉଛି ଅନୁମୋଦିତ ଶାସ୍ତ୍ର, ଅନୁମୋଦିତ ଶାସ୍ତ୍ର, ଏଇଟା ପ୍ରକୃତ ଠିକ୍ ଶାସ୍ତ୍ର। ତେଣୁ ଏ ରାମଙ୍କର ନାମରେ ବହୁତ, ରାମଙ୍କର ନାମ ନେଲେ ଜଣେ ଆନନ୍ଦ ପ୍ରାପ୍ତ ହେବ। ତେଣୁ ଏଠି ସେଠି ରାମଙ୍କର ନାମ କୁହାଯାଇଛି, ରାମ କ'ଣ ହେଲା, ରାମ ରାମ ସ୍ତତ୍ରାଦେପଣମ। ରାମ ଶବ୍ଦ କହିବାର ଉଦ୍ଦେଶ୍ୟ ହେଉଛି ଶିବଦେବ ଗୋସ୍ୱାମୀ ଯେତେବେଳେ ଏଇଟା ବର୍ଣ୍ଣନା କରୁଛନ୍ତି, ସେତେବେଳେ ସେ ଭଗବାନ ବଳରାମଙ୍କୁ ଯଦି ଦେଖୁଛନ୍ତି, ଏ ଦେଖିକରି ଲୀଳା ସବୁ ବର୍ଣ୍ଣନା କରାଯାଉଛି, ଏ ଲୀଳା କ'ଣ ସବୁବେଳେ ନିତ୍ୟ ଲୀଳା, କେଉଁଠି ମଧ୍ୟ ବର୍ତ୍ତମାନ ଚାଲିଥିବ ଏଇ ଲୀଳା ନୁହଁ, 5000 ବର୍ଷ ତଳେ ଲୀଳାଟା ଚାଲିଥିଲା, ଆଉ ବର୍ତ୍ତମାନ ନାହିଁ ତାହା ନୁହଁ। ଯେମିତି ସୂର୍ଯ୍ୟ ବର୍ତ୍ତମାନ 8:50 ହେଲା, 51 ହେଲା, ତାପରେ ଗୋଟେ ମିନିଟ୍ ପରେ ଆଉ ସୂର୍ଯ୍ୟ 8:51 ରହିନଥିବ, କିନ୍ତୁ ଆଉ ଗୋଟେ କେଉଁଠି 8:51 ଥିବ। ସେଥିପାଇଁ ଭଗବାନଙ୍କ ଲୀଳାକୁ ନିତ୍ୟ ଲୀଳା ବୋଲି କୁହାଯାଏ। ତେଣୁ ଏଇ ଭଗବାନ ଲୀଳା ଚାଲିଛି, ସୁଖଦେବ ଗୋସ୍ୱାମୀ ସେ ଲୀଳାକୁ ଦର୍ଶନ କରୁଛନ୍ତି। ଏବଂ ଯେଉଁମାନେ ଶୁଦ୍ଧ ଭକ୍ତ ସେମାନେ ଯେତେବେଳେ ଭଗବାନ କଥା କୁହନ୍ତି, ସେ ଭଗବାନଙ୍କୁ ସେମାନେ ଅନୁଭବ କରନ୍ତି। ଶ୍ରୋତାମାନେ ମଧ୍ୟ ବା ଭକ୍ତା ଭଗବାନ ଦର୍ଶନ କରନ୍ତି ସେଇଟାକୁ, ସେହି ସମୟରେ ସେ ଯେଉଁ ଲୀଳା କରନ୍ତି ସେ ଲୀଳାକୁ ସେ ଦେଖନ୍ତି। ଜୟଦେବ ଗୋସ୍ୱାମୀ ଗୀତ ଗୋବିନ୍ଦରେ ଭଗବାନ ଲୀଳାକୁ ଦର୍ଶନ କରୁଥିଲେ, ସେ ଅନୁସାରେ ସେ ଗୀତ ରଚନା କଲେ। ଯେଉଁ ଗୀତ ରଚନା କରୁଛନ୍ତି ଜୟଦେବ ଗୋସ୍ୱାମୀ, ସେତେବେଳେ ଲେଖିଲେ ଭଗବାନ କହୁଛନ୍ତି, କହୁଛନ୍ତି କ'ଣ, ରାଧାରାଣୀ କହୁଛନ୍ତି ଦେହି ପାଦ ପଲ୍ଲବ ମୁଦାହାର, କହୁଛନ୍ତି ରାଧାରାଣୀ କହୁଛନ୍ତି, ଅନୁରୋଧ କରୁଛନ୍ତି ତୁମର ପାଦକୁ ମୋର ମସ୍ତକରେ ସ୍ଥାପନ କର। ଏଇଭଳି ଭାବେ ରାଧାରାଣୀଙ୍କୁ କହୁଛନ୍ତି ଭଗବାନ। ସେଇଟା ଦେଖିଲେ ଜୟଦେବ ଗୋସ୍ୱାମୀ ଦେଖିଲେ, କିନ୍ତୁ ଲେଖିପାରିଲେନି, ତାଙ୍କ ଲେଖନୀ ଚାଲିଲା ନାହିଁ। କେମିତି ଲେଖିବେ ଭଗବାନ, କେମିତି ରାଣୀ ରାଧାରାଣୀଙ୍କୁ କହିବେ ତାଙ୍କର ପାଦକୁ ତାଙ୍କ ଭଗବାନଙ୍କ ମସ୍ତକ ଉପରେ ସ୍ଥାପନ କରିବା ପାଇଁ, ଲେଖିପାରିଲେ ନାହିଁ। ତେଣୁ ସେ ସେତିକିରେ ବନ୍ଦ ରଖିକରି, ଲେଖନୀ ବନ୍ଦ ରଖିକରି ଚାଲିଲେ ସ୍ନାନ କରିବା ପାଇଁ। କିନ୍ତୁ ଭଗବାନ ଜାଣିଲେ, ଭଗବାନ ଜାଣିକରି ଆସିକରି ଜୟଦେବଙ୍କ ରୂପରେ ଆସିକରି ତାଙ୍କ ପତ୍ନୀଙ୍କୁ କହିଲେ, ପଦ୍ମାବତୀ କହିଲେ, ପଦ୍ମାବତୀ କହିଲେ କ'ଣ ଯାଉଥିଲ ସ୍ନାନ କରିବା ପାଇଁ, କ'ଣ ପଳେଇ ଆସ, ନା ନା ମୁଁ ଗୋଟେ ଶ୍ଳୋକ ମୋର ମନେ ପଡ଼ିଲା, ଭୁଲିଯିବି କାଳେ ଲେଖିବା ପାଇଁ ଆସିଲି, କହିକିରି ସେ ଲେଖନୀ ନେଇକି ନିଜେ ଲେଖିଦେଲେ। ଦେହି ପାଦ ପଲ୍ଲବ ମୁଦାହାର, ଭଗବାନ ନିଜେ ଲେଖିଦେଲେ। ଭଗବାନ ଲୀଳା ଏଇଭଳି ବା ନିତ୍ୟ ଲୀଳା। ତେଣୁ ଯେତେବେଳେ ଆସିଲେ ଜୟଦେବ ଗୋସ୍ୱାମୀ, ତାପରେ ଦେଖିଲେ ତାଙ୍କର ଏଇଟା ଲେଖା ହେଇଯାଇଛି। ସେ ପଚାରିଲେ ଏଇଟା କ'ଣ କେମିତି ଲେଖା ହେଲା, ନା ତୁମେ ପରା ଲେଖିକି ଭଲ ଏଇଟା। ଜୟଦେବ ଗୋସ୍ୱାମୀ ଜାଣିଲେ ଭଗବାନ ନିଜେ ଆସିକି ଲେଖିଯାଇଛନ୍ତି, ଭଗବାନଙ୍କର ହସ୍ତାକ୍ଷର କେମିତି ନ ହେଇଥିବ, କେତେ ସୁନ୍ଦର ନ ହେଇଥିବ। ତେଣୁ ଏସବୁ କଥା ରହିଛି ଏ ଲୀଳା। ସୁଖଦେବ ଗୋସ୍ୱାମୀ ଯେତେବେଳେ ବର୍ଣ୍ଣନା କରୁଛନ୍ତି, ସେ ବଳରାମକୁ ତାଙ୍କୁ ଲାଗୁଛି ରାମ ବୋଲି ସମ୍ବୋଧନ କରିଛନ୍ତି, ରାମ ତତ୍ରା ଦଦେପଣମ୍। ତେଣୁ ଭଗବାନ ଯେଉଁ ଖେଳୁଛନ୍ତି, ଭଗବାନ ଖେଳୁଛନ୍ତି, କିନ୍ତୁ ସୁଖଦେବ ଗୋସ୍ୱାମୀ ଯେତେବେଳେ ବର୍ଣ୍ଣନା କରୁଛନ୍ତି ପରୀକ୍ଷିତ ମହାରାଜଙ୍କୁ, ତାଙ୍କୁ ଲାଗୁଛନ୍ତି ବଳରାମକୁ ରାମ ବୋଲି ଶବ୍ଦ ଉଚ୍ଚାରଣ କରିଛନ୍ତି, କାରଣ ସେ ବହୁତ ଆନନ୍ଦ ପ୍ରଦାନ କରୁଛନ୍ତି ସୁଖଦେବ ଗୋସ୍ୱାମୀଙ୍କୁ। ଭଗବାନ ଲୀଳାକୁ ଭକ୍ତମାନେ ଏଇଟାକୁ ଆନନ୍ଦ ପ୍ରାପ୍ତ ହେବେ, ଅନ୍ୟମାନେ ପ୍ରାପ୍ତ ହୋଇପାରିବେ ନାହିଁ। ରସ ରହିଛି ନା, ଭାଗବତ ଆରମ୍ଭରେ କୁହାଯାଏ ନିଗମ କଳ୍ପ ତରୁ ଗଳିତଂ ଫଳମ୍, ଏ କ'ଣ ରସ, ଅମୃତ ଅମୃତ ଦେବ ସଂଯୁତମ ଅମୃତ, ଏଇଟା ଭକ୍ତମାନେ ଆସ୍ୱାଦନ କରିପାରିବେ, ଅଭକ୍ତମାନେ କରିପାରିବେ ନାହିଁ। ତେଣୁ ସୁଖଦେବ ଗୋସ୍ୱାମୀ ଆସ୍ୱାଦନ କରୁଛନ୍ତି ଭଗବାନଙ୍କ ରୂପକୁ ଦେଖିକରି, ତାଙ୍କୁ ରାମ ଶବ୍ଦ ବ୍ୟବହାର କରିଛନ୍ତି, ରାମ ସ୍ତ୍ରାଦେ ପ୍ରଣମ ଆଦଦେ ପ୍ରଣମ, ଯେ ପ୍ରଣ କହିଲେ ଏଇ ଯେଉଁ କାଠିକୁ ପକେଇଲେ ଏତିକି ପ୍ରଣ ଏତି ଦେବା, ଗୋଟେ ପ୍ରଥମ ଥର 100 ପ୍ରଣ ରଖିଲେ 100 ସ୍ୱର୍ଣ୍ଣ ମୁଦ୍ରା, ଦ୍ୱିତୀୟ ଥର ରଖିଲେ 1000 ସ୍ୱର୍ଣ୍ଣ ମୁଦ୍ରା, ତୃତୀୟ ଥର ରଖିଲେ 800 ସ୍ୱର୍ଣ୍ଣ ମୁଦ୍ରା। ଭଗବାନଙ୍କ ଧନର କିଛି ଇଏ ନାହିଁ, ଲିମିଟ୍ ନାହିଁ, ଭଗବାନ ସବୁକିଛି ଧନର ମାଲିକ ସିଏ। ତେଣୁ 800 ସ୍ୱର୍ଣ୍ଣ ମୁଦ୍ରା ରଖିଲେ ଏଇଭଳି ଭାବେ ରାମ ସ୍ତ୍ରା ଦଦେ ପ୍ରଣମ, ଏଇଭଳି ଭାବରେ ଗୋଟିଏ ପରେ ଗୋଟିଏ ତିନି ଥର ପ୍ରଣ ପ୍ରକୁଛନ୍ତି ଭଗବାନ, ଭଳ ଭଳ ରାମ ରାମ ଏଠି କୁହାଯାଉଛି। କିନ୍ତୁ ତାଙ୍କୁ ରୁକ୍ମୟ ଆଜୟ, ତାଙ୍କୁ ଟିକେ ପ୍ରିଣ୍ଟିଂ ମିଷ୍ଟେକ୍ ଅଛି, ତାଙ୍କୁ ରୁକ୍ମୀ ଅଜୟ ତତ୍ର, କିନ୍ତୁ ତୁ ଶବ୍ଦ ବ୍ୟବହାର କଲା, ଯଦିଓ ଭଗବାନ ବଳରାମ ଜିତିଛନ୍ତି କିନ୍ତୁ ରୁକ୍ମୀ କହୁଛି ମୁଁ ଜିତିଛି, ତାଙ୍କୁ ରୁକ୍ମୀ ଅଜୟ ତତ୍ର, ସେ କହୁଛି ମୁଁ ଜିତିଲି ମୁଁ ଜିତିଲି ଏଇଭଳି ଭାବେ ଅଜୟ ତତ୍ର। କାଳିଙ୍ଗ ପ୍ରାସଦ ବଳମ ବଳମ, ଏଠି ସେଠି ରାମ କୁହାଗଲା, ଏଠି ବଳ କୁହାଗଲା, ବଳମ ଭଗବାନ ବଳ ବଳ, ସେ କାହାକୁ ଏଇଭଳି ଭାବରେ ପ୍ରକୃଷ୍ଟ ରୂପେ ହସୁଛନ୍ତି, ଦାନ୍ତ ଦେଖେଇକିରି 32 ଦାନ୍ତ, ସେ ଦାନ୍ତ ଭଗବାନ ଦେଇଛନ୍ତି, ଏ ଦାନ୍ତଟା ଭଗବାନ ସେବାରେ ଲଗେଇବା କଥା, କେମିତି ଦାନ୍ତକୁ ଭଗବାନ ସେବାରେ ଲଗେଇବା, ପ୍ରସାଦ ସେବନ କରିକିରି ଦାନ୍ତ ଯଦି, ହଁ କଥା ମଧ୍ୟ ରହିଛି, ଦାନ୍ତ ଯଦି ନଥାନ୍ତା କଥା ମଧ୍ୟ ଠିକ୍ ଭାବରେ ଆସିପାରିବ ନାହିଁ, ଦାନ୍ତ ନଥିଲେ କଥା ମଧ୍ୟ ଠିକ୍ ଭାବରେ ଆସିପାରିବ ନାହିଁ, ଦାନ୍ତରେ ବହୁତ ରହିଛି। ଯା ହଉ, ଏଠି ବଳ ବଳରାମଙ୍କୁ ସେ ଦାନ୍ତ ଦେଖାଉଛନ୍ତି, କାଳିଙ୍ଗ କଳିଙ୍ଗର ରାଜା ପ୍ରାସଦ ଜୋରରେ ହସୁଛନ୍ତି, ପ୍ରାସଦ ଯଦିଓ ବଳରାମ ଜିତିଛନ୍ତି, ରୁକ୍ମିଣୀ ହାରିଛନ୍ତି, କିନ୍ତୁ ସିଏ କହୁଛନ୍ତି ରୁକ୍ମିଣୀ ଜିତିଗଲି ବୋଲି ଜୋରରେ ଆସୁଛନ୍ତି। ଦେଖନ୍ତୁ ଅପରାଧର ଗୋଟେ ସୀମା ରହିଛି। ଭଗବାନ ଏକରେ ଭଗବାନ, ଦୁଇରେ କ'ଣ ଛଳନା କରୁଛନ୍ତି, ତିନିରେ ଭଗବାନଙ୍କୁ ଅପମାନ କରୁଛନ୍ତି, ଦାନ୍ତ ଦେଖେଇକିରି ହସୁଛନ୍ତି, ଦାନ୍ତ ଦେଖେଇକିରି ଖାଲି ହସୁନାହାନ୍ତି। କାଳିଙ୍ଗ ପ୍ରହସ ବଳମ, ବିଭିନ୍ନ ପ୍ରକାର ହସର ମଧ୍ୟ ବିଭିନ୍ନ ରହିଛି, ବିଭିନ୍ନ କ୍ୟାଟେଗୋରି ରହିଛି। ଗୋଟେ ହେଉଛି ସ୍ମିତ ହାସ୍ୟ, ସ୍ମିତ ହାସ୍ୟରେ କ'ଣ ହେବ ନା କେବଳ ଦାନ୍ତ ଦେଖାଯିବ ନାହିଁ, କେବଳ ଯେଉଁ ଓଠ ବା ଏସବୁ ରହିଛି ଏଇଟା ଟିକିଏ ହସିଲା ଭଳିଆ ଇଏ ଆସିବ, ଏଇଟା ସ୍ମିତ ହାସ୍ୟ ବୋଲି କୁହାଯାଉଛି। ଆଉ ହର୍ଷ କହିଲେ କିଛି କିଛି ଦାନ୍ତ ଦେଖାଯିବ, ଆଉ ପ୍ରକୃଷ୍ଟ ରୂପଣ ପ୍ରହସଦ ବୋଲି କୁହାଯାଉଛି। ହଁ, 32 ଦାନ୍ତ ଦେଖେଇଦେଲେ, କାଳିଙ୍ଗ 32 ଦାନ୍ତ ଦେଖେଇଦେଲେ, କାଳିଙ୍ଗ ପ୍ରହସଦ ବଳମ, ଭଗବାନ କାହା ପକ୍ଷେ କାହା ପାଖରେ ସେ ଦେଖାଉଛନ୍ତି ଦାନ୍ତ ଜାଣିପାରୁନାହାନ୍ତି, ବଳମ ସିଏ ସବୁ ବଳ ରହିଛି, ସେ ଦାନ୍ତକୁ ନେଇଯିବେ ଭଗବାନ, ଏସବୁ ଆମକୁ ଦେଇଛନ୍ତି, ଆମକୁ ସୁନ୍ଦର କରନ୍ତୁ ବା ଅସୁନ୍ଦର କରନ୍ତୁ ସେ ଭଗବାନ କରିଛନ୍ତି। ଯେଉଁ ଦାନ୍ତ ରହିଛି ଦାନ୍ତ ଦେଖାଉଛନ୍ତି, ସେ ଦାନ୍ତଟା ଭଗବାନ ଦେଇଛନ୍ତି, ସେ ଦାନ୍ତକୁ ଏଭଳି ଭାବରେ ଭଗବାନଙ୍କ ପ୍ରତି ଲଗେଇବା କଥା, ସେବା କରିବା, ଏଇଟା ହେଲା। ତେଣୁ କାଳିଙ୍ଗ ପ୍ରହସଦ ବଳମ, ବହୁତ ଜୋରରେ ହସିଲେ ମାନେ 32 ଯାକ ଦାନ୍ତ ଦେଖେଇଲେ, ବଳମ ଭଗବାନ ଜାଣିପାରୁନାହାନ୍ତି କିଏ ସେ ବ୍ୟକ୍ତି, ବଳମ ସେ ଭଗବାନ, ସେ ସବୁକିଛି ବଳ ତାଙ୍କ ପାଖରେ ରହିଛି। ଦନ୍ତାନ ସନ୍ଦର୍ଶୟନ ଉଚ୍ଚେଇ, ଦନ୍ତାନ 32 ଦାନ୍ତ ଦେଇଛନ୍ତି ଭଗବାନ, ମନୁଷ୍ୟମାନଙ୍କୁ 32 ଦାନ୍ତ ଦେଇଛନ୍ତି, ଉପରେ 16 ତଳେ 16, 32 ଏ ଦାନ୍ତକୁ ମଧ୍ୟ ଦାନ୍ତର ବହୁତ ପ୍ରକାର ରହିଛି ଦାନ୍ତ ଉପରେ। ତେଣୁ ଏ ଭଗବାନ ଏଭଳି ଡିଜାଇନ୍ କରିଛନ୍ତି ମନୁଷ୍ୟ ଡିଜାଇନ୍। ମଧ୍ୟ ଜଣେ କହୁ ଆମକୁ ଜଣେ ଆମର ଯେଉଁ ଭକ୍ତି ଭାବେ ପଢ଼ୁଛୁ ଆମେ ଜଣେ କହୁଥିଲେ, ଜଣେ ଟିଚର କହୁଥିଲେ, ଭଗବାନଙ୍କର ଯଦି ଆମେ ଚିନ୍ତା କରିବା ଭଗବାନ କେତେ ଭଲ ପାଆନ୍ତି ଜୀବମାନଙ୍କୁ, ଆମର ଯେଉଁ ମସ୍ତକ ଦେଇଛନ୍ତି ବା ମୁଖ ଦେଇଛନ୍ତି, ମୁଖଟାକୁ ସେ ଏଭଳି ଭାବରେ କାହିଁ କଲେ, ମୁଖଟାକୁ ଏଭଳି ଭାବରେ କାହିଁ କଲେ, ଫ୍ଲାଟ୍ କରିଦେଇପାରିଥାନ୍ତେ, ଫ୍ଲାଟ୍ କରିଦେଇପାରିଥାନ୍ତେ, କିନ୍ତୁ ଏଭଳି ଭାବରେ ଗୋଲିଆ କରିଛନ୍ତି, କାରଣ କ'ଣ? ଏ ବିପଦରୁ ରକ୍ଷା କରିବା ପାଇଁ, ଜଣେ ଯଦି ପଡ଼ିଯିବ ତାହେଲେ ତା'ର ସବୁ ଦାନ୍ତ ଫାନ୍ତ ସବୁ ନଷ୍ଟ ହୋଇଯିବ, ତେଣୁ ଏଭଳି ଭାବରେ ବ୍ୟବସ୍ଥା କରିଛନ୍ତି ଯେ ସୁରକ୍ଷା ପ୍ରଦାନ କରିବା ପାଇଁ ଆଖି ଗୋଟେ କରିଛନ୍ତି, ଆଖିର କେତେ ପ୍ରକାର ସୁରକ୍ଷା ପ୍ରଦାନ କରିଛନ୍ତି, ଆଖି ପତା ରହିଛି, ଆଖି ପତାରେ ସବୁ ରହିଛି, ସେ କେଶ ସବୁ ରହିଛି, ଆଖି ପତାର କେଶ ରହିଛି ଏବଂ ଭ୍ରୁ ପତାରେ ମଧ୍ୟ କେଶ ରହିଛି, ଏଇ ଯେଉଁ ରହିଛି ଭଗବାନ ବ୍ୟବସ୍ଥା କରୁଛନ୍ତି କିଭଳି ଭାବରେ ଆଖିକୁ ସୁରକ୍ଷା ଦେବେ। କେତେ ଲକ୍ଷ ଲକ୍ଷ କୋଟି କୋଟି ଜୀବ ହେଲେ, କିନ୍ତୁ ଭଗବାନ ପ୍ରତି ଜୀବ ପାଇଁ କେତେ ପ୍ରକାର ଯତ୍ନ କରୁଛନ୍ତି, ବ୍ୟବସ୍ଥା କରୁଛନ୍ତି ପ୍ରତି ଜୀବ ପାଇଁ। ଅନାଦି କାଳରୁ ଆମେ ଭୌତିକ ଜଗତରେ ଘୁରି ବୁଲୁଛେ ଭଗବାନ ଭୁଲିକିରି, କିନ୍ତୁ ଭଗବାନ ଆମକୁ ଭୁଲି ନାହାନ୍ତି, ସେ ଆମକୁ ଉଦ୍ଧାର କରିବା ପାଇଁ ଆମ ପାଖରେ ରହିଛନ୍ତି, ହୃଦୟ ଭିତରେ, ସମସ୍ତଙ୍କ ହୃଦୟ ଭିତରେ ରହିଛନ୍ତି ଭଗବାନ ତାଙ୍କୁ ଉଦ୍ଧାର କରିବା ପାଇଁ। ଭଗବାନ କହୁନାହାନ୍ତି ନା ଏତେ ଜନ୍ମ ଜିତିଗଲା ମୁଁ ତାକୁ ଛାଡ଼ି ପଳେଇଯିବି ନା, ଭଗବାନ ତାଙ୍କ ଧାମକୁ ନ ନେବା ପର୍ଯ୍ୟନ୍ତ ଆମ ପାଖରେ ରହିଥିବେ, ଆମକୁ ଯଦି ତାଙ୍କ ଧାମକୁ ନେବେ ସେତେବେଳେ ଆମ ଯେଉଁ ହୃଦୟ ଭିତରେ ରହିଛନ୍ତି ସେ ଯିବେ ବାହାରିବେ, ସିଏ ନହେଲେ ସେ ହୃଦୟ ଭିତରେ ରହିଛି, ସମସ୍ତଙ୍କ ହୃଦୟ ଭିତରେ ରହିଛନ୍ତି ଭଗବାନ, ଏତେ ଭଲ ପାଆନ୍ତି ଜୀବମାନଙ୍କୁ। ତେଣୁ ଏଠି ବଳ, ଇଏ କଳିଙ୍ଗ ରାଜା କ'ଣ କରୁଛନ୍ତି ନା, କାଳିଙ୍ଗ ପ୍ରହସଦ ବଳମ ଦନ୍ତାନ ସନ୍ଦର୍ଶୟନ ଉଚ୍ଚେ, ସବୁ 32 ଦାନ୍ତ ଯେଉଁ ଦେଇଛନ୍ତି ସେ ଦାନ୍ତକୁ ଦେଖେଇକିରି ଭଗବାନଙ୍କୁ ଅପମାନ କଲା ଭଳିଆ କରୁଛନ୍ତି, ଉଚ୍ଚେ ଉଚ୍ଚ ସ୍ୱରରେ ପ୍ରହର୍ଷନ, ଉଚ୍ଚ ସ୍ୱରରେ ହସୁଛନ୍ତି, ହା 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 ଯେଉଁ ନାଟକରେ ହସୁଛନ୍ତି ସେଭଳି ଭାବରେ ହସୁଛନ୍ତି ଉଚ୍ଚେ। ଏଇଟାକୁ ଶୁଣିକିରି ବା ଏଇଟା ଦେଖିକିରି ନା ମୃଷ୍ୟ ତତ୍ ହଳାୟୁଧ, ଇଏ ହେଉଛନ୍ତି ହଳାୟୁଧ, ତାଙ୍କର ଆୟୁଧ ରହିଛି ହଳ ହଳାୟୁଧ, ତେଣୁ ସିଏ ନା ନ ଅମୃଷ୍ୟ ତତ୍, ଅମୃଷ୍ୟତ କହିଲେ ସେ ତାଙ୍କୁ କ୍ଷମା ଦେଲେ ନାହିଁ, ଇଏ ଯେଉଁ ଅପରାଧ କଲେ ତାଙ୍କୁ କ୍ଷମା ଦେଲେ ନାହିଁ ଭଗବାନ, ନା ଅମୃଷ୍ୟତ ନା ଅମୃଷ୍ୟତ ତତ୍ ହଳାୟୁଧ, କାରଣ ସେ ହେଉଛନ୍ତି ହଳାୟୁଧ, ଭଗବାନ ପ୍ରତି ଅପରାଧ କଲେ ଏବଂ ବାରମ୍ବାର ବାରମ୍ବାର ଅପମାନ କରାଯାଉଥିଲା, ତେଣୁ ଦନ୍ତାନ୍ ସନ୍ଦର୍ଶନ ଉଚ୍ଚୈର ନାମ ରୁଷତ ହଳ ଆୟୁଧ, ଭଗବାନ ସେ ବଳରାମଙ୍କର ଆୟୁଧ ହେଉଛନ୍ତି ହଳ, ହଳ ହଳାୟୁଧ, ଏ ହଳରେ ହଳରେ ବହୁତ ମହାତ୍ମା ରହିଛି, ହଳ ରହିଛି ଭଗବାନ ବଳରାମଙ୍କର ଏ ହଳରେ, ହଳରେ ହଳ ଯେମିତି ରହିଛି ଚାଷୀମାନେ ଚାଷ କରନ୍ତି, ହଳ ହଳରେ ଯେଉଁ କ'ଣ ଚାଷ କରନ୍ତି ଏବଂ ସବୁ ବୃକ୍ଷରୋପଣ କରନ୍ତି, ଏସବୁ ହୁଏ ଚାଷ ହେଲା ପରେ, ସେଇଭଳି ଭାବରେ ଭଗବାନ ବଳରାମଙ୍କର ଶରଣରେ ଯେଉଁମାନେ ଯିବେ, ଭଗବାନ ତାଙ୍କ ହୃଦୟ ରୂପକ କ୍ଷେତ୍ରରେ, ଆମର ଏ ଶରୀରକୁ କ୍ଷେତ୍ର ବୋଲି କୁହାଯାଉଛି ନା, ଏ କ୍ଷେତ୍ରକୁ ମଧ୍ୟ ବଳରାମ ଚାଷ କରିଦେବେ, ଠିକ୍ କରିଦେବେ, ହଳ କରିଦେବେ, ହଳ କରିକିରି ଯେଉଁ ରହିଛି ଆମ ହୃଦୟ ଭିତରେ କାମ କ୍ରୋଧ ଲୋଭ ମୋହ ମଦ ଆଶ୍ରୟ ସବୁ ରହିଛି ସେସବୁ ଫିଙ୍ଗିଦେବେ, ଏବଂ କୃଷ୍ଣ ପ୍ରେମ ଜାଗ୍ରତ କରେଇବେ, ବଳରାମଙ୍କ କୃପାରୁ ଜଣେ କୃଷ୍ଣ ପ୍ରେମ ପ୍ରାପ୍ତ ହେବେ, ଆୟୁଧ ଭଗବାନ ଆୟୁଧ ଏଭଳି ଭାବରେ ରହିଛି ହଳ, ଏଭଳି ଭାବରେ ରହିଛି ହଳ, କିନ୍ତୁ ଯେଉଁମାନେ ଭଗବାନ ଶରଣରେ ଯିବେ ନାହିଁ ତାଙ୍କର ପ୍ରାଣହରଣ କରିବେ ଭଗବାନ ବଳ, ହଳାୟୁଧ ତାଙ୍କର ହଳ ରହିଛି। ଭାଗବତ ଦଶମ ସ୍କନ୍ଧ 78 ଅଧ୍ୟାୟରେ ଏ ଗୋଟିଏ କଥା ରହିଛି, ଯେତେବେଳେ ଭଗବାନ କୃଷ୍ଣଙ୍କର ପୁତ୍ର ସାମ୍ବ, ଇଏ ହେଉଛନ୍ତି କାହାର ସତ୍ୟଭାମାଙ୍କ ପୁତ୍ର ନା ନା କାହାର ଜାମ୍ବବତୀଙ୍କ ପୁତ୍ର, ଏ ସାମ୍ବ ଯେତେବେଳେ ଯୁଧିଷ୍ଠିର କ'ଣ ଧୃତରାଷ୍ଟ୍ରଙ୍କ କ'ଣ ଯେଉଁ ଦୁର୍ଯ୍ୟୋଧନଙ୍କର କନ୍ୟା ଲକ୍ଷ୍ମଣଙ୍କର ସ୍ୱୟମ୍ବର ଚାଲିଥିଲା, ସେହି ସମୟରେ ସାମ୍ବ ସେ ହରଣ କଲେ, ୟାଙ୍କୁ ହରଣ କଲେ, ଲକ୍ଷ୍ମଣଙ୍କୁ ହରଣ କଲେ, ତେଣୁ ଏମାନେ କ'ଣ କଲେ, ଦୁର୍ଯ୍ୟୋଧନ ଏବଂ ଅନ୍ୟମାନେ ସବୁ ମିଶିକିରି ତାଙ୍କର ସୈନ୍ୟମାନେ ମିଶିକିରି ୟାଙ୍କୁ ବନ୍ଦୀ କରି ରଖିଲେ। ତେଣୁ ଏ କଥା ଯେତେବେଳେ ଜାଣିଲେ ଯାଦବମାନେ, ଜାଣିଲେ କୃଷ୍ଣ ବଳରାମ ଏସବୁ ଜାଣିଲେ, ଯାଦବମାନେ ଚାହିଁଲେ ଯୁଦ୍ଧ କରିବା ପାଇଁ, ଦୁର୍ଯ୍ୟୋଧନଙ୍କ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ, କିନ୍ତୁ ଭଗବାନ ବଳରାମ ଗଲେ, ବଳରାମ ଗଲେ ସେ ଗଲେ କ'ଣ ମୀମାଂସା କରିବା ପାଇଁ, ଦୁର୍ଯ୍ୟୋଧନ ହେଉଛନ୍ତି ବଳରାମଙ୍କର ଶିଷ୍ୟ, ତାଙ୍କଠୁ ସେ ଗଦା ଶିକ୍ଷା କରିଥିଲେ, ଗଲେ ଏବଂ ଦୁର୍ଯ୍ୟୋଧନ ଇତ୍ୟାଦି ଅନ୍ୟମାନେ ସବୁ ଭଗବାନଙ୍କୁ ସମ୍ମାନ କଲେ, ସବୁ କଲେ, କିନ୍ତୁ ବଳରାମ ଯେତେବେଳେ କହିଲେ ଆମ ରାଜା ଉଗ୍ରସେନ ଦେଇଛନ୍ତି ଆଦେଶ ଦେଇଛନ୍ତି ତୁମେ ତୁମର କନ୍ୟାଙ୍କୁ ପ୍ରଦାନ କରିକିରି ଆମ ପୁତ୍ର ସହିତ ବିଦା କର, ଏଇଭଳିଆ ଯେତେବେଳେ କହିଲେ ଦୁର୍ଯ୍ୟୋଧନ ଆଉ ଗୁରୁଫୁରୁ କିଛି ମାନିଲେ ନାହିଁ, ଗୁରୁଙ୍କୁ ନିନ୍ଦା କରିବା ପାଇଁ ଆରମ୍ଭ କଲେ, ଏବଂ ପାଞ୍ଚ ଯାଦବମାନଙ୍କୁ ନିନ୍ଦା କରିବା ପାଇଁ ଆରମ୍ଭ କଲେ। ତେଣୁ ଏଇଭଳି ଭାବରେ ଯେତେବେଳେ ବଳରାମଙ୍କର କ୍ରୋଧ ଆସିଲା, ବର୍ଣ୍ଣନା କରାଯାଇଛି, ବଳରାମଙ୍କର କୁହାଯାଇଛି କ'ଣ, ନୂନଂ ନାନା ମଦନ୍ମଧ ଶାନ୍ତି ନେଚ୍ଛତି ସାଧବା ତେଷାଙ୍ଗି ପ୍ରଶମ ଦଣ୍ଡ ପଶୁନାଙ୍ଗ ଲଗୁଡ଼ ଯଥା, ଏ ଦଶମ ସ୍କନ୍ଧ 78 ଅଧ୍ୟାୟରେ ଶ୍ଳୋକଟି ଅଛନ୍ତି। ଯେଉଁମାନେ ଅସାଧୁ ବ୍ୟକ୍ତି ତାଙ୍କୁ ଯଦି ଜ୍ଞାନ ଉପଦେଶ ଦିଆଯିବ ସେମାନେ ଗ୍ରହଣ କରିବେ ନାହିଁ, ସେମାନେ ଅଶାନ୍ତି ଚାହାନ୍ତି। ତେଣୁ ଯେମିତି ପଶୁକୁ ବାଡ଼ିରେ ଦଣ୍ଡ ଦିଆଯାଏ ସେଇଭଳି ଭାବରେ ଏମାନଙ୍କୁ ଦଣ୍ଡ ଦିଆଯିବ, ଏଇଭଳି କହିକି ତାଙ୍କର ହଳକୁ ଉଠେଇଲେ, ହଳାୟୁଧ ହଳକୁ ଉଠେଇକିରି ଏ ଯେଉଁ ରହିଛି ସେ ଯେଉଁ ରହିଥିଲା ହସ୍ତିନାପୁର, ସେଇଟା ହସ୍ତିନାପୁର ହେଉଛି ମିରଟ, ବର୍ତ୍ତମାନ ମିରଟକୁ ହସ୍ତିନାପୁର କୁହାଯାଉ, ଯମୁନା ସେଠି ରହିଛି, ଗଙ୍ଗା ରହିଛନ୍ତି। ତେଣୁ ଇଏ ଯେଉଁ ଉଠେଇଲେ କ'ଣ ଏ ନଦୀରେ ଡୁବେଇ ଦେବା ପାଇଁ, ଗଙ୍ଗା ନଦୀରେ ଡୁବେଇ ଦେବା ପାଇଁ, ତେଣୁ ଇଏ ଯେଉଁ ରହିଛି ହସ୍ତିନାପୁର ସେ ଏଇଭଳି ଭାବରେ ପଡ଼ିବା ପାଇଁ ବସିଲା, ଗଙ୍ଗାରେ ବୁଡ଼ିଯିବା ପାଇଁ ବସିଥିଲା। ତେଣୁ ସେହି ସମୟରେ ଦୁର୍ଯ୍ୟୋଧନ ଇତ୍ୟାଦି ଅନ୍ୟମାନେ ସବୁ ଆସିକରି ଭଗବାନ ପାଖରେ କ୍ଷମା ପ୍ରାର୍ଥନା କଲେ, କ୍ଷମା ପ୍ରାର୍ଥନା କରିବାରୁ ତାହାପରେ ସେ ତାଙ୍କୁ କ୍ଷମା ଦେଲେ, ପ୍ରଦାନ କଲେ। ତେଣୁ ଭଗବାନଙ୍କ ହଳର ଏଇଭଳି ଭାବରେ ରହିଛି, ଶକ୍ତି ରହିଛି। ତେଣୁ ଏଠି କୁହାଯାଉଛି କ'ଣ ନା, ନା ମୃଷ୍ୟତ ଭଗବାନ ସେଇଟାକୁ ସହିପାରିଲେ ନାହିଁ ବା ତାଙ୍କୁ କ୍ଷମା କଲେ ନାହିଁ, ଆପରେ ସବୁ ବର୍ଣ୍ଣନା କରାଯିବ। ଯଦିଓ ଏଇଭଳି ଭାବରେ କହିବେ ଯେ କ'ଣ ରୁକ୍ମୀ ଜିତିଛି, କିନ୍ତୁ ଆକାଶବାଣୀ ହେବ, ଆକାଶବାଣୀ ହେବ ଯେ ନା ବଳରାମ ଜିତିଛନ୍ତି, ଏସବୁ କଥା ଆ ପରସ୍ପରକୁ ବର୍ଣ୍ଣନା କରାଯିବ, ଆମେ ପରେ ସେଇଟା ବର୍ଣ୍ଣନା କରାଯିବ, ଆମେ ପରେ ବର୍ଣ୍ଣନା ହେବ। ଆମର କଥା ଗୋଟେ ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ୍ କି, ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି।